ॐ नमो भगवते वासुदेवाय, ॐ नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ भरत सुभद्रा महारानी, श्री राधा कृष्ण चंद्र, श्री श्री लक्ष्मी नृसिंहदेव, श्री श्री सीताराम लक्ष्मण हनुमान चंद्रपाद पद्मण निवेदन करी श्रीलगुरुदेव श्री श्रीमद्भक्ति शुभदामोदर स्वामी गुरु महाराज पद पद्मण प्रणति निवेदन करी ईस्कनुष्टाचार्य शिष्य महेश भक्ति विधान संश्री गुरुपाद महाराज पद पद्मण प्रणति निवेदन करी आज शुभ भक्ति विनोद ठाकुर आविर्भाव तिथि उपलक्ष पद पद्मण प्रणति निवेदन करी समस्त साधु गुरु वैष्णव तथा उपस्त वैष्णव संतन मातृबंद प्रणति निवेदन करी आज भगवान कर जो लीला होता ब्रह्मा विमान लीला वर्तमान ब्रह्मा भगवान को प्रार्थना करेंगे दशम स्कंद चौदह अध्याय एक श्लोक आम कथा आरंभ करवा श्लोक अध्याय ब्रह्मा स्तुति कर ब्रह्मा क्षमा प्रार्थना कर भूल हो गला जो चोरी करेगली से मोर भूल हो गला यह भाव में अनेक स्तुति कर पखापाखि एक रु चालीस चालीसटी श्लोक से भगवान को क्षमा प्रार्थना करें भगवान तत्व को जानवा आम हूँ ब्रह्मा परंपरा आसते ब्रह्मा माध्यम गौड़ी परंपरा भगवान ज्ञान दे ब्रह्मा को ब्रह्मा ज्ञान दे नारद पुत्र नारद को नारद दे शिष्य व्यासदेव को यह भाव परंपरा आम पाखे ज्ञान आसी पहुँचुची तेणु आमर जी आदि गुरु ब्रह्मा सी कि भाव भगवान को स्तुति करेंटा शुणा यूर आम भगवान तत्व को जानवा तेणु एटी एकसठी श्लोक अच्छा अध्याय आम ये स्तुतिर कौन फल ये पंचावन रु एकसठ सतटी श्लोक वर्णना कर तेणु ये जो श्लोक भगवान को स्तुति करमको सौभाग्य आम से स्तुति शुणा हजार हजार वर्ष ते पांच हजार वर्ष ते ब्रह्मा भगवान स्तुति करते भगवान जो पांच वर्ष बाड़क होते गोटे वर्ष आगे चलीगला छ वर्ष हो गला तेणु से ही समय ब्रह्मा भगवान स्तुति कर आ भितर पांच हजार ऊर्ध पड़े पांच हजार पाँच रु ऊर्ध वर्ष हो गला किंतु से दिन से ही समय कौन ब्रह्मा स्तुति करते भगवान को से सब स्तुति आम पाखे रही भगवान कृपार ये सब रही आम शुणा आम से रही बर्तमान ब्रह्मा स्तुति कर भगवान को आम से रही शुणुचे ये आम सौभाग्य आमर तेणु भगवान को तो लोक मैंने जापार आमे भगवान को देखुचे भगवान कथा सुनिबा ब्रह्मा भगवान किसी कहे ना चु कि कहे ना एकसठी श्लोक ब्रह्मा जो चालीसटी श्लोक ब्रह्मा जो स्तुति करेंगे भगवान जमी कि नजाणा भाया रही थे सेमती जो तर हाथ में बामा हाथ में दही अन्न धरती आंगुठी सब रही आंगुड़ी सब रही आचार सब रही बेल लिंब लेंबू आचार ये सब रही रहीकि खाऊंट से जानि ना कि कौन ये जिनस घटना कि जान छोट पा ये भाव रही ब्रह्मा चतुर्मुख चतुर्मुख ब्रह्मा भगवान स्तुति कर तेणु ये कौन सब स्तुति कले ये आमर सौभाग्य आम से सब स्तुति को शुणा ये सब स्तुति शुणा आगर स्तुतिर फल सब रही कौन सब फल आम प्राप्त होगा से रही खाली स्तुति शुणिले से बड़ फल कौन बड़ फल कौन ब्रह्मा भगवान स्तुति कले के लोक जानुंत पृथ्वी एत लोक रही कोटि कोटि लोक रही ब्रह्मा जो भगवान स्तुति कले के लोक जानुंत ये आमर सौभाग्य से सब शुणा जा बर्तमान ये श्लोक भगवान ब्रह्मा भगवान सुंदर रूप को वर्णना करेंगे भगवान के सुंदर रूप
ତେଣୁ ଏ ଶ୍ଳୋକରେ କହୁଛି
ନ ମିଡ଼ିଆ ତେ ଅଭ୍ରବକୁଶେ ତଡ଼ିଦମ୍ବରାୟ ଗୁଞ୍ଜାବତଂ ସପରିପିଚ୍ଛ ଲସନ୍ମୁଖାୟ ମନ୍ୟା ସ୍ରଜେ କବଳବେତ୍ର ବିଷାଣ ବେଣୁ ଲକ୍ଷ୍ମା ଶ୍ରିଏ ମୃଦୁପଦେ ପଶୁପାଙ୍ଗଜାୟ।
ତେଣୁ ଯେଉଁଭଳି ଭାବରେ ବ୍ରହ୍ମା ଯେତେବେଳେ ଭଗବାନଙ୍କର ବତ୍ସମାନଙ୍କୁ ନେଇଯାଇଥିଲେ, ସାଙ୍ଗ ବାଳକମାନଙ୍କୁ ନେଇଯାଇଥିଲେ, ଗୋଟିଏ ତ୍ରୁଟି ବ୍ରହ୍ମ ଲୋକରେ ଗୋଟିଏ ତ୍ରୁଟିରେ ଆ ଭିତରେ ଗୋଟିଏ ବର୍ଷ ଚାଲିଗଲା। ବ୍ରହ୍ମା ଭଗବାନଙ୍କର ପାଞ୍ଚ ବର୍ଷ କି ଛଅ ବର୍ଷ ଗୋଟିଏ ବର୍ଷ ଏଇ ବିତିଗଲା। ଭଗବାନ ନିଜକୁ ବିସ୍ତାର କରି ସବୁ ଲୀଳା କଲେ। ତେଣୁ ଏ ଯେଉଁ ଲୀଳା କଲେ ଏଇଟାକୁ କେହି ଜାଣିପାରିନଥିଲେ, ଏମିତିକି ବଳରାମ ମଧ୍ୟ ଜାଣିପାରିନଥିଲେ। ପାଞ୍ଚ ଛଅ ଦିନ ଥିଲା, ଭଗବାନଙ୍କ ଇଚ୍ଛାରେ ବଳରାମ ଜାଣିଲେ, କିନ୍ତୁ ଆଉ କେହି ଜାଣିନାହାନ୍ତି, ଆଉ କେହି ଜାଣିନାହାନ୍ତି। ତେଣୁ ଜଷ୍ଟ ବର୍ଷକୁ ପୁରିଲେ ଯେଉଁଭଳି ଭାବରେ ଭଗବାନ ହାତରେ ଦହି ଅନ୍ନ ଦେଇକରି ଖୋଜୁଥିଲେ, ବାଛୁରୀ ମାଆଙ୍କୁ ଯେଉଁଠି କଥା ଆରମ୍ଭ ହୋଇଥିଲା ବ୍ରହ୍ମା ଚୋରି କରିଥିଲେ, ସେଇ ବର୍ତ୍ତମାନ ଆଜି ସେଇଭଳି ଅବସ୍ଥା ହୋଇଯାଇଛି। ବ୍ରହ୍ମା ବର୍ତ୍ତମାନ ଭଗବାନ ବର୍ତ୍ତମାନ ହାତରେ ଦହି ଅନ୍ନ ଧରିକିରି ଖୋଜି ବୁଲୁଛନ୍ତି। ଗୋଟିଏ ବର୍ଷ ଚାଲିଗଲା ଭଗବାନଙ୍କ ଅଦ୍ଭୁତ ଲୀଳା, ଗୋଟିଏ ବର୍ଷ ହୋଇଗଲା ଆଉ ବ୍ରହ୍ମା ଆସି ଦେଖୁଛନ୍ତି ଭଗବାନଙ୍କୁ। ତେଣୁ ଆମେ ଆ ପୂର୍ବରୁ ଯେଉଁ ବର୍ଣ୍ଣନା କରାଗଲା 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସବୁ ବ୍ରହ୍ମା ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଯେଉଁଭଳି ଭାବରେ ଲୀଳା ଚାଲିଥିଲା ସେଇଭଳି ଭାବରେ ଲୀଳା ଚାଲିଛି। ସମସ୍ତେ ଭଗବାନ ବିଷ୍ଣୁ ଦେଖିଲେ, ବ୍ରହ୍ମା ଦେଖିଲେ। ତେଣୁ ଭଗବାନ ବର୍ତ୍ତମାନ କ'ଣ କଲେ, ବ୍ରହ୍ମା ଆସିଗଲେ, ତେଣୁ ଭଗବାନ ସେଇଭଳି ଭାବରେ ଲୀଳାଟି କଲେ। ଯେଉଁ ଲୀଳା ବ୍ରହ୍ମା ବର୍ଷକ ତଳେ କରିଥିଲେ, ଭଗବାନ ସେଇଭଳି ଭାବରେ ହାତରେ ଦହିଅନ୍ନ ନେଇକରି ଖୋଜି ବୁଲୁଛନ୍ତି। ଏହି ସମୟରେ ବ୍ରହ୍ମା ଆସି ତାଙ୍କ ପାଖରେ ପ୍ରଣାମ କରିକିରି, ଚାରି ମସ୍ତକ, ଗୋଟିଏ ମସ୍ତକ ଥିଲେ ଆମେ ଗୋଟିଏ ଥର ପ୍ରଣାମ କରିବା, ଚାରିଟି ମସ୍ତକ ଥିଲେ କ'ଣ କରିବା, ବାରମ୍ବାର ପ୍ରଣାମ କରୁଛନ୍ତି ବ୍ରହ୍ମା, ସବୁ ମଥାକୁ ନୁଆଁଇକିରି ପ୍ରଣାମ କରୁଛନ୍ତି ଭଗବାନ ପାଖରେ। ସବୁ ମଥାରେ ମୁକୁଟ ଲାଗିଛି, ଚାରୋଟି ମଥାରେ ଚାରୋଟି ମୁକୁଟ ଲାଗିଛି, ବହୁତ ମୂଲ୍ୟବାନ ମୁକୁଟ। ତେଣୁ ଏହିଭଳି ଭାବରେ ବାରମ୍ବାର ଚକ୍ଷୁରୁ ଲୋତକ ନିର୍ଗତ ହେଉଛି, ଗଦଗଦ ସ୍ୱରରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ମସ୍ତକ ନୁଆଁଇକିରି ଅବନତ ମସ୍ତକରେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ହାତ ଯୋଡ଼ିକିରି ସ୍ତୁତି କରୁଛନ୍ତି। ହାତ ଦୁଇ ହାତ, ମସ୍ତକ ଚାରି, ହାତ କିନ୍ତୁ ଆଠ ନୁହଁ, ହାତ ଦୁଇ, ବ୍ରହ୍ମାଙ୍କର ଦୁଇ ହାତ, ହାତ ଚାରି ନୁହଁ କି ଆଠ ନୁହଁ, ଦୁଇ ହାତରେ ବ୍ରହ୍ମା ମସ୍ତକ ହାତକୁ ଅବନ ଯୋଡ଼ିକିରି ଅଞ୍ଜଳି ପୂର୍ବକ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ବ୍ରହ୍ମ ଉବାଚ, ତେଣୁ ଏ ବ୍ରହ୍ମା ବର୍ତ୍ତମାନ କହୁଛନ୍ତି, ନୌମିଡ଼୍ୟତେ ଅଭ୍ରବକୁଶେ ତଡ଼ିଦମ୍ବରାୟ ନୌମି, ମୁଁ ଆପଣଙ୍କୁ ପ୍ରଣାମ କରୁଛି ପ୍ରଭୁ ନୌମି, କାରଣ କାହିଁକି ମୋତେ କାହିଁ ପ୍ରଣାମ କରୁଛ ଯଦି ଭଗବାନ କହିବେ, ଭୋ ବ୍ରହ୍ମା ତମେ ବ୍ରହ୍ମା ସ୍ୱର୍ଗ ପୃଥିବୀର ସବୁଠୁ ଶ୍ରେଷ୍ଠ ବ୍ୟକ୍ତି ତମେ, ବ୍ରହ୍ମାଣ୍ଡର ପୃଥିବୀ ନୁହଁ, ପୃଥିବୀ ଆମେ ପୃଥିବୀରେ ରହିଛେ, ଆଉ ଉପରେ ଆହୁରି 6ଟି ଲୋକ ରହିଛି, ଏ ସମଗ୍ର ବ୍ରହ୍ମାଣ୍ଡର ସବୁଠୁ ଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି ବ୍ରହ୍ମା, ଆଉ ତମେ ଆମକୁ ପ୍ରଣାମ କରିବ, ଆମେ ଛୋଟିଆ ପିଲାଟେ ନୌମିଡ଼୍ୟ, ନା ନା ଆପଣ ହେଉଛନ୍ତି ଇଡ଼ିଅ, ଆପଣ ହେଉଛନ୍ତି ପୂଜ୍ୟ, ଆପଣ ହେଉଛନ୍ତି ପୂଜ୍ୟ, ତେ ଆପଣଙ୍କୁ ମୁଁ ପ୍ରଣାମ କରୁଛି, ଅଭ୍ରବପୁଷେ, ଅଭ୍ରବପୁଷେ କହିଲେ ଭଗବାନଙ୍କର ଶରୀର କିଭଳି ଭାବରେ ନା ଅଭ୍ର, ଅଭ୍ର କହିଲେ ଅପ୍ ଅପ୍ କହିଲେ ଜଳ, ଜଳକୁ ଯିଏ ଧାରଣ କରିବା ତା ବାଦଲ, ବାଦଲ ଭଳି ଭଗବାନଙ୍କ ଶରୀର ଶ୍ୟାମ ଘନ ରୂପ, ବିଭ୍ରତ ଅପ୍ ବିଭ୍ରତ, ତେଣୁ ଅଭ୍ର, ତେଣୁ ଅଭ୍ରବପୁଷେ ଭଗବାନଙ୍କ ଶରୀର ରଙ୍ଗ ଏ ଶ୍ୟାମ ବର୍ଣ୍ଣ, ମେଘର ବର୍ଣ୍ଣ, ନୂତନ ମେଘର ବର୍ଣ୍ଣ ଯେଉଁଭଳି ଭାବରେ ହୋଇଥାଏ ସେହିଭଳି ଭାବରେ ଭଗବାନଙ୍କର ବର୍ଣ୍ଣ, ଶରୀରର ବର୍ଣ୍ଣ ତେଣୁ ସେ ଅଭ୍ରବପୁଷେ ତଡ଼ିତ ଅମ୍ବରାୟ, ଯେମିତି ବାଦଲରେ ବର୍ଷା, ମେଘରେ ମେଘ ଆକାଶରେ ଯେଉଁ ତଡ଼ିତ କହିଲେ ଯେଉଁ ବିଦ୍ୟୁତ ଯେତେବେଳେ ମାରେ କେମିତି ସୁନ୍ଦର ଦେଖାଯାଏ ବିଦ୍ୟୁତଟା, ସେହିଭଳି ଭାବରେ ଭଗବାନ ଅମ୍ବରାୟ ବସ୍ତ୍ର ଧାରଣ କରିଛନ୍ତି, ବିଦ୍ୟୁତ ଭଳି ହଳଦିଆ ବସ୍ତ୍ର ଧାରଣ କରିଛନ୍ତି ଭଗବାନ, ବହୁତ ସୁନ୍ଦର ବସ୍ତ୍ର ଧାରଣ କରିଛନ୍ତି। ତଡ଼ିତମ୍ବରାୟ ଗୁଞ୍ଜାବତଂ, ଗୁଞ୍ଜାମାଳା ପରିଧାନ କରିଛନ୍ତି, ଗୁଞ୍ଜାମାଳା ସପରିପିଚ୍ଛ କହିଲେ ମୟୂରର ପିଚ୍ଛକୁ ଧାରଣ କରିଛନ୍ତି ମସ୍ତକରେ। ମୟୂର ପିଚ୍ଛ ସବୁଠାରୁ ଐଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ, ଯାହାଙ୍କ ଠାରୁ ଆଉ କେହି ଧନୀ ବ୍ୟକ୍ତି ନାହାନ୍ତି, କିନ୍ତୁ ସେ ମସ୍ତକରେ ମୁକୁଟ ଲଗାଉନାହାନ୍ତି, ମସ୍ତକରେ ଏଇ ମୟୂର ପିଚ୍ଛ ଲଗାଇଛନ୍ତି। ଏ ମୟୂର ପିଚ୍ଛରେ ବହୁତ କଥା ରହିଛି, ଆମେ ତ ବହୁତ ଆଲୋଚନା କରିଛୁ ମୟୂର ପିଚ୍ଛ ବିଷୟରେ। ଆମେ ଶ୍ରୀଶ୍ରୀମନ୍ତ ଗୌରବନ୍ଦ ସେ ମହାରାଜ କହନ୍ତି, ଯଦିଓ ସେହି କୃଷ୍ଣ ହେଉଛନ୍ତି ଗୌରାଙ୍ଗ ମହାପ୍ରଭୁ, କିନ୍ତୁ ଗୌରାଙ୍ଗ ମହାପ୍ରଭୁଙ୍କର ମସ୍ତକରେ ମୟୂର ପିଚ୍ଛଟା ଲଗାଯିବା କଥା ନୁହଁ। ଶ୍ରୀକୃଷ୍ଣ ହେଲେ ମଧ୍ୟ ଅଧିକାଂଶ ମନ୍ଦିରରେ ସେଇଟା ହେଉଛି, ଏମିତିକି ମାୟାପୁରରେ ମଧ୍ୟ ସେଇଟା ଚାଲିଛି, ଗୌରାଙ୍ଗ ମହାପ୍ରଭୁଙ୍କର ମସ୍ତକରେ ମୟୂର ପିଚ୍ଛ ରହିଛି, ଇଏ ଯେଉଁ ତତ୍ତ୍ୱଭ୍ରମ ସବୁ ରହିଛି। ଆମେ ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, କାରଣ ଭଗବାନ ଯଦି କୃଷ୍ଣ ଗୌରାଙ୍ଗ ମହାପ୍ରଭୁ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, କିନ୍ତୁ ଗୌରାଙ୍ଗ ମହାପ୍ରଭୁ ଯେଉଁ ଆସିଛନ୍ତି ଭକ୍ତ ରୂପରେ ଆସିଛନ୍ତି, ତାଙ୍କର ଭଗବତା ସେ ପ୍ରଦର୍ଶନ କରୁନାହାନ୍ତି, ଭକ୍ତ ରୂପରେ ପ୍ରଦର୍ଶନ ହାତ ଟେକିକିରି ଭଗବାନ ପ୍ରାର୍ଥନା କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ହାତ ଟେକିକିରି ଭଗବାନ ପ୍ରାର୍ଥନା କରୁଛନ୍ତି, କାରଣ ଇଏ ଶିକ୍ଷା ଦେଉଛନ୍ତି। ଏ ଚାରି ହାତ ହୋଇଛି ତ, ମୁଁ କହିଲି ଦୁଇ ହାତ ବୋଲି, ଚାରି ହାତ ରହିଛି। ତେଣୁ ସିଏ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଭଗବାନ ସିଏ କିନ୍ତୁ ଭକ୍ତ ରୂପରେ ସିଏ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ତେଣୁ ଆମେ ଯଦି ତାଙ୍କର ମସ୍ତକରେ ମୟୂର ପିଚ୍ଛକୁ ଲଗାଇବା, ସିଏ ତାଙ୍କର ଭାବଟା ଆନନ୍ଦ ପ୍ରାପ୍ତ ହେବେ ନାହିଁ, ଏଠାକୁ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି। କିନ୍ତୁ ଅଧିକାଂଶ ମନ୍ଦିରରେ ମୁଁ ଯାଇଥିଲି, ଫରେନ୍ରେ ମଧ୍ୟ ସେଇଭଳି ଭାବରେ ଲଗାଇଛନ୍ତି, ସବୁ ୟୁରୋପରେ ଡେନମାର୍କରେ ଆମେ ଯାଇଥିଲୁ, ସେଠି ମନ୍ଦିରରେ ସେଠି ଲଗାଇଛନ୍ତି, ଆଉ ବିଭିନ୍ନ ସ୍ଥାନରେ ସବୁଠାରେ ଲଗା ହେଇଛି ମନ୍ଦିରରେ, ଗୌରାଙ୍ଗ ମହାପ୍ରଭୁଙ୍କର ମସ୍ତକରେ ମୟୂର ପିଚ୍ଛ ଲାଗିଛି ଶ୍ରୀକୃଷ୍ଣ, କିନ୍ତୁ ତାଙ୍କର ଭାବ ଅଲଗା, ସେ ଭଗବାନ ଭାବରେ ଆସୁନାହାନ୍ତି, ସେ ଆସୁଛନ୍ତି ଭକ୍ତ ଭାବରେ। ଯାହା ହେଉ, ଇ ଭଗବାନ କୃଷ୍ଣ ଏ ମୟୂର ପିଚ୍ଛକୁ ଧାରଣ କରିଛନ୍ତି, ସବର ପିଚ୍ଛ ଲସନ୍ ମୁଖାୟ, ମୁଖ କେତେ ସୁନ୍ଦର, ଲସତ୍ମୁଖାୟ କହିଲେ ଦିବ୍ୟମା, ବହୁତ ଦୀପ୍ତି ଆସୁଛି ଭଗବାନ ମୁଖରୁ, ଲସତ୍ମୁଖାୟ। ଏବଂ ବନ୍ୟସ୍ରଜେ କହିଲେ ବନମାଳା ଧାରଣ କରିଛନ୍ତି, ଆମେ ସବୁଦିନ ସକାଳେ ଗୁଞ୍ଚୁଛେ ମାଳା, ଆମର ପରାଶର ପ୍ରଭୁ ଆଣୁଛନ୍ତି ବନମାଳା ବନଫୁଲ, ସେଇ ବନଫୁଲରେ ଭଗବାନଙ୍କୁ ବନମାଳା ଦିଆଯାଉଛି, ବନମାଳୀ ଭଗବାନଙ୍କ ଗୋଟେ ନାମ ହେଉଛି ବନମାଳୀ, କାହିଁକି ନା ସେ ବନମାଳାକୁ ଧାରଣ କରନ୍ତି, ଯେମିତି ତାଙ୍କ ନାଁ ହେଉଛି ବନମାଳୀ। ତେଣୁ ବନ୍ୟ ସ୍ରଜେ କବଳ 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 କହିଲେ ହାତରେ, ବାମ ହାତରେ ଧରିଛନ୍ତି ଦୟନ, ଏଇଠି ସେଇଭଳି ଭାବରେ ସେ ଖୋଜୁଥିଲେ, ଆଜି ଭଗବାନ ପୁଣି ସେଇଭଳି ଭାବରେ ଉପସ୍ଥିତ ହୋଇଛନ୍ତି, ବ୍ରହ୍ମା ତାଙ୍କ ପାଖରେ ସ୍ତୁତି କରୁଛନ୍ତି, ବାମ ହାତରେ ସେମିତି ଅନ୍ନ ରହିଛି ଦୟନ କବଳ। ବେତ୍ର ବିଷାଣ ବେଣୁ, ମୁଁ କହିଥିଲି ଏଇଟା କାହାର ମନେ ଅଛି କେଉଁଠି କ'ଣ ରଖିଥିଲେ ବେତ୍ର ବିଷାଣ ବେଣୁକୁ, ବେତ ଆଉ ବିଷାଣ କହିଲେ ଏଇ ଯେଉଁ ସିଂହ, ଇଏକୁ ବାମ ହାତ କୁଖିରେ ଧାରଣ କରିଥିଲେ ରଖିଥିଲେ, ଏବଂ ବେଣୁକୁ ରଖିଥିଲେ ଡାହାଣ ପଟେ ଯେଉଁ ଇଏ ରହିଛି ବାନ୍ଧିଛନ୍ତି, ସେଇଥିରେ ଧାରଣ ରଖିଛନ୍ତି ଖୋସିଛନ୍ତି। ତେଣୁ ଏହିଭଳି ଭାବରେ କବଳ ବେତ୍ର ବିଷାଣ ବେଣୁ ଲକ୍ଷ୍ମଶ୍ରିଏ, ଲକ୍ଷ୍ମଶ୍ରିଏ କହିଲେ ତାଙ୍କର ଏ ଶିବସ୍ୱ ଲକ୍ଷ୍ମ ରହିଛି, କ'ଣ ଯେଉଁ ବକ୍ଷ ଦେଶରେ ଶିବସ୍ୱ ଲକ୍ଷ୍ମ ରହିଛି, ଶିବସ୍ୱ ଚିହ୍ନ ରହିଛି। ମୃଦୁପଦେ, ଛୋଟ ଛୋଟ ପାଦରେ, ବହୁତ କୋମଳ ପାଦ ଭଗବାନଙ୍କର। ମୃଦୁପଦେ ପଶୁପାଙ୍ଗଜାୟ, ପଶୁପାଙ୍ଗଜ, ପଶୁପ କହିଲେ ନନ୍ଦ ମହାରାଜ, ନନ୍ଦ ମହାରାଜ ଏଇ ସବୁ ହେଉଛନ୍ତି ବୈଶ୍ୟ ଧାରାରେ ଆସୁଛନ୍ତି, ବୈଶ୍ୟ କମ୍ୟୁନିଟି। ତେଣୁ ତାଙ୍କର ଅଙ୍ଗଜ, ଅଙ୍ଗଜ କହିଲେ ଭଗବାନ କୃଷ୍ଣ। ତେଣୁ ସେଇ ଭଗବାନଙ୍କୁ ମୁଁ ପ୍ରାର୍ଥନା କରି ମୋର ନମସ୍ ପ୍ରଣାମ କରୁଛି। ନମୀଡ଼ତେ ଅଭ୍ରବପୁଷେ ତଡ଼ିଦମ୍ବରାୟ ଗୁଞ୍ଜାବତଙ୍ଗ ସବର୍ବିଛ ଲସନ୍ମୁଖାୟ ବନ୍ୟସ୍ରଜେ କେବଳ ଭିତ୍ର ବିଷାଣୁ ବେଣୁ ଲକ୍ଷ୍ମଶ୍ରିଏ ମୃଦୁପଦେ ପୁଷ୍ପାଙ୍ଗଜାୟ। ତେଣୁ ଏଠି କୁହାଯାଉଛି ଯେ ସନାତନ ଗୋସ୍ୱାମୀ କହୁଛନ୍ତି ଏଥିରେ, ଭଗବାନଙ୍କ ହାତରେ ଏକ ଗାଈ ରଖାଳିର ବାଡ଼ି ଥିଲା ଏବଂ ବାମ କାଖରେ ଏକ ବିଷାଣ ଚାପିକି ଧରିଥିଲେ। ଗାଈ ବାମ ଭଗବାନଙ୍କ ହାତରେ ଏକ ଗାଈ ରଖାଳି ବାଡ଼ି ବିଷାଣ ବେଣୁ ଯେଉଁ କୁହା ବେତ୍ର ବାଡ଼ି ସେଇଟା ବେତ୍ର, ହଁ, ଏବଂ ତାଙ୍କର ବଂଶୀଟି ତାଙ୍କର କମରବନ୍ଧିନୀରେ ଗୁଞ୍ଜା ହୋଇଥିଲା। ନାନା ପ୍ରକାର ବନଜ ସମ୍ପଦରେ ବିଭୂଷିତ ଅନିନ୍ଦ ସୁନ୍ଦର ଶିଶୁ କୃଷ୍ଣ ବୈକୁଣ୍ଠ ଠାରୁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଐଶ୍ୱର୍ଯ୍ୟ ପ୍ରକାଶ କରୁଥିଲେ। ଭଗବାନଙ୍କ ରୂପ ଏଭଳି, ବୈକୁଣ୍ଠରେ ଲକ୍ଷ୍ମୀ ମଧ୍ୟ ବିଷ୍ଣୁଙ୍କୁ ଛାଡ଼ି ପଳାଇ ଆସୁଛନ୍ତି ଭଗବାନଙ୍କର ରୂପ ମାଧୁର୍ଯ୍ୟକୁ ଆସ୍ୱାଦନ କରିବା ପାଇଁ। ଏଭଳି ଭାବରେ ସବୁ ରହିଛି, ତେଣୁ ଭଗବାନ ସ୍ତୁତି କରୁଛନ୍ତି। ଅଶ୍ୟାପି ଦେବ ପୁଷୋ ମଦନୁ ଗ୍ରହସ୍ୟ ସ୍ୱେଚ୍ଛାମୟସ୍ୟ ନ ତୁ ଭୂତମୟସ୍ୟ କୋପି ନେଷେ ମହି ମହି ତୁ ଅବସିତୁ ମନସାନ୍ତରେଣ ସାକ୍ଷାତ ତବୈବ କିମୁତାତ୍ମ ସୁଖାନୁଭୂତେ। ଅଶ୍ୟାପି ଏହି ଯେଉଁ ଶରୀର ଦେବ ପୁଷ ଭଗବାନଙ୍କ ଯେଉଁ ଶରୀର, ଇଏ ମଦନୁଗ୍ରହସ୍ୟ ମୋତେ କୃପା କରି ପ୍ରଦର୍ଶନ ଦେଇଛନ୍ତି, ହେଉଛି ସ୍ୱଇଚ୍ଛାମୟସ୍ୟ ଭଗବାନଙ୍କ ଇଚ୍ଛାରେ ଏହି ରୂପକୁ ଧାରଣ କରିଛନ୍ତି। ନୁ ଭୂତମୟସ୍ୟ ଏ ଜଡ଼ବସ୍ତୁ ନୁହଁ, ଏଇଟା ଚିତ୍ ବସ୍ତୁ। ନୁ ଭୂତମୟସ୍ୟ କୋପି ନ ଇସେ, ଏଇଟାକୁ ଆମେ ସମର୍ଥ ନୁହଁ ଏସବୁ ବିଷୟରେ ଭଗବାନ ମହିମା ମହି ତୁ ଅବଶିତୁ ଭଗବାନଙ୍କ ଯେଉଁ ମହିମା ଅଛି, ଇଏ ଯାଉଥିଲେ ମଞ୍ଜୁ ମହିମା ଦେଖିବା ପାଇଁ ଭଗବାନଙ୍କର, ଆଜି ଯେଉଁ ଚୋରି କରି ନେଇଗଲେ ବର୍ତ୍ତମାନ ମୁଣ୍ଡ ଘୂରେଇଲା ଆରମ୍ଭ କଲା। ତେଣୁ କହୁଛନ୍ତି ପ୍ରଭୁ ଆପଣଙ୍କର ଶକ୍ତିକୁ ଅବଶିତୁ କିଏ ମାପିପାରିବ, କିଏ ଜାଣିପାରିବ ଆପଣଙ୍କର କେତେ ଶକ୍ତି ରହିଛି। ମନରେ ମଧ୍ୟ ଆମେ ଏଇଟାକୁ ଚିନ୍ତା କରିପାରିବା ନାହିଁ। ତେଣୁ ଭଗବାନଙ୍କର ଯେଉଁ ଆତ୍ମସୁଖ, ଯେଉଁ ସୁଖରେ ରହିଛନ୍ତି ଭଗବାନ, ଯେଉଁ ଆନନ୍ଦ ଆନନ୍ଦ ଘନ, ସେ ଆନନ୍ଦକୁ ଆମେ କ'ଣ ଜାଣିବା। ବ୍ରହ୍ମା ଏହିଭଳି ଭାବେ ସ୍ତୁତି କରୁଛନ୍ତି। ତେଣୁ ଏଠି କହୁଛନ୍ତି, ଭୋ ବ୍ରହ୍ମ ତ୍ୱଂ ଜଗଦୈଶ୍ୱର୍ଯ୍ୟାଧିପତି ଅହଂ ତୁ ବନ୍ୟ ଗୋପାଳ ପୁତ୍ର। ଭଗବାନ କିଛି କହୁନାହାନ୍ତି, ଏତେ ସ୍ତୁତି କରିବେ, ଚାଳିଶଟି ଶ୍ଳୋକରେ ଭଗବାନ ସ୍ତୁତି କରିବେ, କିନ୍ତୁ ଭଗବାନ କିଛି କହିବେ ନାହିଁ, ତୁ ଆ ସାଇଲେଣ୍ଟ ଭଗବାନଙ୍କର ଅପୂର୍ବ ଲୀଳା ବ୍ରହ୍ମା ଜାଣିପାରିବେ ନାହିଁ। ତେଣୁ ଏ ଗୋଟେ କଥା ହେଇଥିଲା, ଆମର ରହିଛି ବର୍ଣ୍ଣନା କରାଯାଇଛି ଏଥିରେ ବୃହତ ଭାଗବତାମୃତରେ, ବ୍ରହ୍ମାଙ୍କୁ କିଛି କହିଲେ ନାହିଁ, ଇଏ ଭଗବାନ କିଛି କହିଲେ ନାହିଁ, ଆଉ ଠିକ୍ ଅଛି ବ୍ରହ୍ମା ଯାହା ହେଲା ହେଲା। ଆଉ ଭଗବାନଙ୍କର ପ୍ରକୃତରେ ବ୍ରହ୍ମାଙ୍କ ଉପରେ କ୍ରୋଧ ନାହିଁ, କାରଣ ଆମେ ବର୍ଣ୍ଣନା କଲେ ନା ଗୋଟିଏ ବର୍ଷ କାଳ ସେ ସମସ୍ତ ବ୍ରଜବାସୀମାନଙ୍କୁ ଆନନ୍ଦରେ ଆନନ୍ଦ ତାଙ୍କର ବଢ଼ି ବଢ଼ିକି ଚାଲିଲା। ଭଗବାନଙ୍କ ଇଚ୍ଛାରେ ଏଇଟା ହେଲା, ବ୍ରହ୍ମା ମାତ୍ର ନିମିତ୍ତ ମାତ୍ର। ବ୍ରହ୍ମା କିନ୍ତୁ ନିଜକୁ ଦୋଷୀ ବୋଲି ଭାବୁଛନ୍ତି, ମ ମୋର ଭୁଲ ହେଇଗଲା କ୍ଷମା ପ୍ରାର୍ଥନା କରୁଛନ୍ତି, କିନ୍ତୁ ଭଗବାନଙ୍କର ତା ମାଧ୍ୟମରେ ସେ ବ୍ରହ୍ମାଙ୍କର ଭୁଲ ମାଧ୍ୟମରେ ବ୍ରହ୍ମାଙ୍କର ସବୁ କାର୍ଯ୍ୟ ସାଧିତ ହେଇଗଲା। ବ୍ରଜବାସୀମାନେ ଯେଉଁ ଚାହୁଁଥିଲେ କୃଷ୍ଣଙ୍କୁ ପୁତ୍ର ରୂପରେ ପ୍ରାପ୍ତ ହେବା ପାଇଁ ପ୍ରାପ୍ତ ହେଇଗଲେ। ଏମିତି ଗାଭୀମାନେ ମଧ୍ୟ କୃଷ୍ଣଙ୍କୁ ପୁତ୍ର ରୂପରେ ପ୍ରାପ୍ତ ହେବା ପାଇଁ ଚାହୁଁ ବତ୍ସା ରୂପରେ ପ୍ରାପ୍ତ ହେବା ପାଇଁ ଚାହୁଁଥିଲେ, ପ୍ରାପ୍ତ ହେଇଗଲେ। ସମସ୍ତ ବ୍ରଜବାସୀଙ୍କର କାମନା ମନସ୍କାମନା ପୂର୍ଣ୍ଣ ହେଇଗଲା, ଭଗବାନ ମନସ୍କାମନା ପୂର୍ଣ୍ଣ ହେଇଗଲା। ବ୍ରହ୍ମା ଖାଲି ମଝିରେ ଖାଲି ଦୁଃଖ ପ୍ରକାଶ କଲେ, ଭୁଲ ହେଇଗଲା ବୋଲି କ୍ଷମା ପ୍ରାର୍ଥନା କରୁଛନ୍ତି। ଇଏ ଅଦ୍ଭୁତ ଲୀଳା ଭଗବାନଙ୍କର। ତେଣୁ ଯଦି ଭଗବାନ କହିବେ ଆପଣ ହେଉଛନ୍ତି ଜଗ, କିଛି କହୁନାହାନ୍ତି, କିନ୍ତୁ ବ୍ରହ୍ମା ଚିନ୍ତା କରୁଛନ୍ତି, କାଳେ ଭଗବାନ ଏଇଟା ଚିନ୍ତା କରିବେ, ଏ ଭାବର ଆଦାନ ପ୍ରଦାନ ହେଉଛି। ଯଦି ଭଗବାନ କାଳେ ଭାବିବେ ଆପଣ ହେଉଛନ୍ତି ଜଗତର ଐଶ୍ୱର୍ଯ୍ୟ, ସବୁକିଛି ଐଶ୍ୱର୍ଯ୍ୟର ଆପଣ ଅଧିପତି, ମୁଁ ଗୋଟିଏ ବନ୍ୟ ଗୋପାଳ ପୁତ୍ର, ମୁଁ ଗୋଟେ ଛୋଟିଆ ପିଲାଟେ, ମୋତେ କାହିଁକି ଆପଣ ଇଏ କରୁଛନ୍ତି, ତ୍ୱଂ ପୁରାତନ ଅହନ୍ତୁ ବାଳ, ଆପଣ ବହୁତ କାଳରୁ ଜନ୍ମ ହେଲେଣି, କୋଟି କୋଟି ବର୍ଷ ବ୍ରହ୍ମାଙ୍କର 50 ବର୍ଷ ହେଇଗଲାଣି ବୋଲି କୁହାଯାଏ। ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, ଏଇଭଳି ଭାବରେ ତାଙ୍କ ରାତ୍ରି ମଧ୍ୟ 432 କୋଟି ବର୍ଷ, ମାନେ ମିଶିକରି 864 କୋଟି ବର୍ଷରେ ଗୋଟିଏ ଦିନ, ତାକୁ 30ରେ ଗୁଣିଲେ ଗୋଟେ ମାସ ହେବ, ତାକୁ 12ରେ ଗୁଣିଲେ ଗୋଟେ ବର୍ଷ ହେବ, ତାକୁ 50ରେ ଗୁଣିଲେ 50 ବର୍ଷ ହେବ, ଏତିକି ବର୍ଷ ହେଇଗଲାଣି ବ୍ରହ୍ମାଙ୍କୁ, ଆମେ ଚିନ୍ତା କରିପାରିବା ନାହିଁ। କିନ୍ତୁ ଭଗବାନ କହିଛି 5 ବର୍ଷ, 5 ବର୍ଷରେ ଏ ଲୀଳାଟି ହେଇଥିଲା, ବର୍ତ୍ତମାନ 6 ବର୍ଷ ହେଇଗଲା ଭଗବାନଙ୍କର, ପୌଗଣ୍ଡ ବର୍ଷ ଆରମ୍ଭ ହେଇଗଲା। ତେଣୁ ତ୍ୱଂ ପୁରାତନ ଅହନ୍ତୁ ବାଳ, ତ୍ୱଂ ବେଦ ବେଦାର୍ଥ ତାତ୍ପର୍ଯ୍ୟ ବିଜ୍ଞତା ବିଜ୍ଞତା ପରମ ବିଦ୍ୱାନ ସଦାଚାର ପରାୟଣ ଅହଙ୍କୁ ବତ୍ସଚାରକ ତତ୍ ଅଧ୍ୟୟନ ଶୂନ୍ୟ, ଆପଣ ବହୁତ ପାଠ ପଢ଼ୁଛନ୍ତି, ସୃଷ୍ଟି କରୁଛନ୍ତି କ'ଣ ଛୋଟିଆ କଥା। ଆମର ପ୍ରଭୁପାଦ ମହାରାଜ କହନ୍ତି ଭଗବାନ ଚାହିଁଲେ ବ୍ରହ୍ମାଙ୍କୁ ଇଞ୍ଜିନିୟର କରିବେ, ସବୁ ମାଆ ମାନେ ବା ପିତାମାନେ ଚାହାନ୍ତି ତାଙ୍କ ପିଲାମାନେ କିଏ ଡାକ୍ତର ହଉ, କିଏ ଇଞ୍ଜିନିୟର ହଉ, କିଏ IAS ହଉ, କିଏ କ'ଣ ହଉ, ସେ ଚାହାନ୍ତି। ତେଣୁ ଭଗବାନ ମଧ୍ୟ ସେଇଭଳି ଭାବରେ ଯେତେ ପୁତ୍ରକୁ ଜନ୍ମ କଲେ, କହିଲେ ମୋର ପୁଅଟା ଯଦି ଇଞ୍ଜିନିୟର ହୁଅନ୍ତା ଭଲ ହୁଅନ୍ତା, କିନ୍ତୁ ଇଞ୍ଜିନିୟରିଂ କଲେଜ ତ କିଛି ନାହିଁ, ପ୍ରଥମେ ସୃଷ୍ଟି ହେଉଛି, ସେ କେଉଁଠି ପଢ଼ିବେ। ତେଣୁ ଭଗବାନ ନିଜେ ବେଣୁ ମାଧ୍ୟମରେ ବ୍ରହ୍ମାଙ୍କ ହୃଦୟରେ 4ଟି ଶ୍ଲୋକରେ ସବୁ ଜ୍ଞାନ ଦେଇଦେଲେ, ଯାହାକି ଚତୁଃଶ୍ଳୋକୀ ଭାଗବତ ବୋଲି କୁହାଯାଏ। ଏଇ 4ଟି ଶ୍ଲୋକରେ ଭଗବାନ ସବୁ ଜ୍ଞାନ ଦେଇଦେଲେ ବ୍ରହ୍ମାଙ୍କୁ, ଏବଂ ସେଇ 4ଟି ଶ୍ଲୋକର ବିସ୍ତାର ହେଉଛି ଭାଗବତର ବର୍ତ୍ତମାନ ଯେଉଁ 18,000 ଶ୍ଲୋକ ରହିଛି। ସେ ବ୍ରହ୍ମା ଯେଉଁ 4ଟି ଶ୍ଲୋକ ଜ୍ଞାନ ପ୍ରାପ୍ତ ହେଇଗଲେ, ତାହାଦେହରେ ସେ ସବୁ ଏତେ ଅଦ୍ଭୁତ ସୃଷ୍ଟି କରୁଛନ୍ତି, ଅଦ୍ଭୁତ ଜ୍ଞାନ ତାଙ୍କର, ଅଦ୍ଭୁତ ସୃଷ୍ଟି। ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଗବେଷଣା ଚାଲିଛି, ବ୍ରହ୍ମାଙ୍କର ସୃଷ୍ଟିକୁ କରିପାରୁନାହାନ୍ତି, କିଛି କରୁଛନ୍ତି କିନ୍ତୁ ତଥାପି କରିପାରୁନାହାନ୍ତି, କେମିତି ସୃଷ୍ଟି ହେଉଛି, ରକ୍ତ କେମିତି ସୃଷ୍ଟି ହେଉଛି ସେମାନେ ଜାଣିପାରୁନାହାନ୍ତି, କେମିତି କିଡ଼ନୀ ସୃଷ୍ଟି ହେଉଛି ଜାଣିପାରୁନାହାନ୍ତି, କେମିତି ଚକ୍ଷୁ କରୁଛନ୍ତି ଜାଣିପାରୁନାହାନ୍ତି, ଏଇଭଳି ଭାବରେ କେମିତି କର୍ଣ୍ଣ ହେଉଛି ଜାଣିପାରୁନାହାନ୍ତି। ବ୍ରହ୍ମାଙ୍କର ସୃଷ୍ଟି ଏଭଳି ଭାବରେ ରହିଛି, ଅଦ୍ଭୁତ ସୃଷ୍ଟି, ଏତେ ଜ୍ଞାନ ତାଙ୍କର ରହିଛି। ଆଉ ଭଗବାନ କହୁଛନ୍ତି ମୁଁ ତ ପାଠ ପଢ଼ି ନାହିଁ, ଭଗବାନଙ୍କ ଗୋଟେ ଲୀଳା ଆସିବ 24 ଅଧ୍ୟାୟରୁ 27 ଅଧ୍ୟାୟ ପର୍ଯ୍ୟନ୍ତ 4ଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଆମେ ଶୁଣିବା ଯେ ଭଗବାନ କ'ଣ ଯେଉଁ ଇନ୍ଦ୍ରଯଜ୍ଞକୁ ବନ୍ଦ କରିଥିଲେ, ଇନ୍ଦ୍ରଯଜ୍ଞକୁ ଯେତେବେଳେ ବନ୍ଦ କରିଦେଇଥିଲେ, ଇନ୍ଦ୍ର ତାଙ୍କୁ ଭୀଷଣ ତାଙ୍କୁ ଗାଳି ଦେଇଥିଲେ, କହିଲେ ବାଚାଳ ବାଳିସଂ ସ୍ତବ୍ଧ ଅଜ୍ଞ ପଣ୍ଡିତ ମାନନ, ତୁମେ ଯେଉଁ ପାଠ ପଢ଼ିନି ସେ ପିଲାଟା, ତାହା କଥାରେ ସମସ୍ତେ ବଶୀଭୂତ ହେଇକି ମୋର ଯଜ୍ଞକୁ ବନ୍ଦ କରିଦେଲେ। ତେଣୁ ଏଇଭଳି ଭାବରେ ଭଗବାନ କହୁଛନ୍ତି, ଭଗବାନଙ୍କ ମନର ଭାବନା ଥାଉ କି ନଥାଉ, ବ୍ରହ୍ମା କିନ୍ତୁ ଚିନ୍ତା କରୁଛନ୍ତି, କାଳେ ଭଗବାନ ଏଇଭଳି ଭାବରେ ଚିନ୍ତା କରିବେ, ତେଣୁ ଏଇ ଶ୍ଲୋକଟି କୁହାଯାଇଛି। ତ୍ୱଂ ମାଇ ପରମ ସୁଖୀ, ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ, ଜୟ ଶ୍ରୀ ଶ୍ରୀ ଗୌରନିତାୟ, ଶ୍ରୀ ଶ୍ରୀ କୃଷ୍ଣ ବଳରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ, ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର, ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଦେବ କି, ଜୟ ଶ୍ରୀ ଭକ୍ତିବିନୋଦ ଠାକୁର କିଏ ଯା ଶ୍ରୀ ଗୋପାଳ ମହାରାଜ କିଏ ଯା ଶ୍ରୀ ଗୁରୁଦେବ କିଏ ଯା ସମ୍ବେଦ ଗୌର ଭକ୍ତ କିଏ ଜାଣି ତାରି ଗୌର ପ୍ରମାଣ। ତେଣୁ କାଳ ବ୍ରହ୍ମାଙ୍କର ଚିନ୍ତା, ସେଥିପାଇଁ ଏ ଶ୍ଳୋକଟି କହିଲେ। ବ୍ରହ୍ମା ଚିନ୍ତା କରୁଛନ୍ତି, ଭଗବାନ କାଳେ ଭାବିବେ ତ୍ୱଂ ମାଇ ପରମ ସୁଖୀ, ତୁମେ ବ୍ରହ୍ମ, ବ୍ରହ୍ମ ଲୋକର ଯେଉଁ ସୁଖ ରହିଛି ଭଗବତ ଗୀତାରେ ଏଇଟା କୁହାଗଲା। ବ୍ରହ୍ମ ସୁଖର ଗୋଟେ ଝଲକ ଦେଲେ ଭଗବାନ, ସହସ୍ର ଯୁଗ ପର୍ଯ୍ୟନ୍ତ ତାଙ୍କର ଗୋଟିଏ ଦିନ ହେଉଛି ଆମର 1000 ଦିବ୍ୟ ଯୁଗ, ସେଇଥିରୁ ତାଙ୍କର ଆମେ ସୁଖ ଜାଣିପାରିବା କେତେ ସୁଖ ତାଙ୍କର ରହିଥିବ। ପରମେଶ୍ୱରମେବ ତ୍ୱଂ ମାହି ପରମ ସୁଖୀ, ସାକ୍ଷାତ ପରମେଶ୍ୱରମେବ ଅହଂ ତୁ ତ୍ୱଂ ମାୟା ମୋହିତ, ତୁମେ ହେଉଛ ସାକ୍ଷାତ ପରମେଶ୍ୱର। ବ୍ରହ୍ମାଙ୍କର ଧାରଣା, ସେଥିପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି। ଆଉ ମୁଁ ତୁମ ମାୟାରେ ମୋହିତ ହେଇକି ମୁଁ ଖୋଜି ବୁଲୁଛି, ମନ ଦୁଃଖରେ ମୁଁ ଖୋଜି ବୁଲୁଛି ମୋର ବାଛୁରୀ କୁଆଡ଼େ ଗଲା, ତୁମେ ଦେଖିଛ କି? ତେଣୁ ଏ ଶ୍ଳୋକଟି କହିଲି, ଅସ୍ୟାପି ଦେବ ପୁଷୋ ମଦନୁ ରହସ୍ୟ। ହେ ପ୍ରଭୁ, ଆପଣ ଏଇ ଯେଉଁ ଦେବ ରୂପ ଧାରଣ କରି, ଦେବ ଦେବ ସମସ୍ତଙ୍କର ଦେବ, ସିଏ ଦେବ 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 ଜଗତପତି, ଜଗତର ପତି ସିଏ, ଦେବତାମାନଙ୍କୁ ମଧ୍ୟ ଦେବତା। ଏଇଟା ଲୋକମାନେ ବୁଝିପାରନ୍ତି ନାହିଁ, ସେମାନଙ୍କର ହିନ୍ଦୁମାନଙ୍କର ଅନେକ ଭଗବାନ ଅଛନ୍ତି, କିନ୍ତୁ ସେ ଯେଉଁ ଅନ୍ୟମାନେ ସବୁ ଭଗବାନ ବୋଲି କୁହାଯାଉଛି ସେମାନେ ହେଉଛନ୍ତି ଦେବତା, ସେମାନେ ଭଗବାନଙ୍କର ଅଧୀନରେ ସେବା କରୁଛନ୍ତି, ତାଙ୍କର ସେ ଦେବତାମାନଙ୍କ ଦେବ ହେଉଛନ୍ତି ଭଗବାନ ବିଷ୍ଣୁ। ଏ ଗୋଟେ ଥର ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି 99 ଅଧ୍ୟାୟରେ, ଯେ ସବୁଠାରୁ କିଏ ଶ୍ରେଷ୍ଠ ଦେବତାମାନେ, ଯେଉଁ 33 କୋଟି ଦେବତା ଅଛନ୍ତି, ତା ଦେହରୁ 3 ଜଣ ହେଉଛନ୍ତି ଶ୍ରେଷ୍ଠ, ବ୍ରହ୍ମା ବିଷ୍ଣୁ ଏବଂ ଶିବ, କିନ୍ତୁ ତାଙ୍କ ଭିତରେ କିଏ ଶ୍ରେଷ୍ଠ? ସେଇଥିପାଇଁ ଗୋଟେ ସରସ୍ୱତୀ ନଦୀ କୂଳରେ ଗୋଟେ ବସିଥିଲା, ଗୋଟେ ସଭା ହେଇଥିଲା, ସେଇ ସଭାରେ ମୁନି ଋଷିମାନେ କହିଲେ, ବ୍ରହ୍ମାଙ୍କର ପୁତ୍ର ରହୁଛନ୍ତି ଭୃଗୁ, ଭୃଗୁ ମୁନି ତାଙ୍କୁ କହିଲେ, ଆପଣ ଯାଆନ୍ତୁ ପରୀକ୍ଷା କରିବେ କିଏ ଶ୍ରେଷ୍ଠ, କିଏ ଶ୍ରେଷ୍ଠ ପରୀକ୍ଷା କରିବେ, ତାପରେ ଆମେ ଜାଣିବା ଯେ ଇଏ ହେଉଛନ୍ତି ଶ୍ରେଷ୍ଠ। ଆମେ ସବୁଦିନ କହୁଛେ ନା, ବ୍ରହ୍ମାଙ୍କ ବିଷ୍ଣୁଙ୍କ ସହିତ କିଏ ବ୍ରହ୍ମା ଆଉ ଶିବଙ୍କ ସହିତ ସମାନ କରିବାଟା ଗୋଟେ ଅପରାଧ, ଏ ସେବେଠୁ ଆରମ୍ଭ ହେଇଛି ସେଇଟା, ସେଦିନ ସେ ଡିସାଇଡ଼ ହେଇଗଲା। ଭୃଗୁ ଆସିଲେ, ତାଙ୍କ ପିତା ବ୍ରହ୍ମାଙ୍କ ପାଖକୁ ଆସିଲେ, ବ୍ରହ୍ମଲୋକକୁ ଗଲେ, ବ୍ରହ୍ମଲୋକରେ ଯେତେବେଳେ ଯାଇକିରି ବ୍ରହ୍ମା ଦେଖୁଛନ୍ତି ମୋର ପୁତ୍ର ଆସୁଛି, ତେଣୁ ସିଏ ବହୁତ ଆନନ୍ଦିତ ହେଉଛନ୍ତି, ପୁଅ ଆସି ବହୁତ ଦିନ ପରେ ଆସି, ଭୃଗୁଙ୍କର ସ୍ଥାନ ହେଉଛି ମହତ୍ ଲୋକ, ଏଇ ଯେଉଁ ଆମେ ରହିଛି ପୃଥିବୀ ଲୋକ, ଆ ଉପରେ ହେଉଛି ସ୍ୱର୍ଗ ଲୋକ, ଭୂବ ଲୋକ, ତା ଉପରେ ସ୍ୱର୍ଗ ଲୋକ, ତା ଉପରେ ମହତ୍ ଲୋକ, ଏଇ ମହତ୍ ଲୋକରେ ରୁହନ୍ତି ଭୃଗୁ। କିନ୍ତୁ ଯେତେବେଳେ ବ୍ରହ୍ମାଙ୍କ ରାତ୍ରିରେ ଯେ ପ୍ରଳୟ ହେଇଯାଏ, ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ନଷ୍ଟ ହେଇଯାଏ, ସେତେବେଳେ ମହତ୍ ଲୋକରେ ଏତେ ଉତ୍ତାପ ହୁଏ, ଭୃଗୁ ଆଦି ଋଷିମାନେ ସେଠି ରହିପାରନ୍ତିନି, ସେମାନେ ଜନଲୋକକୁ ଯାଆନ୍ତି, ତା ଉପର ଲୋକକୁ ଯାଆନ୍ତି। ତେଣୁ ଭୃଗୁ ଯାଇକି ଯେତେବେଳେ ପହଞ୍ଚିଲେ, ଭୃଗୁ ଆସୁଛନ୍ତି ବୋଲି ଯାଇକି ବ୍ରହ୍ମାଙ୍କର ବହୁତ ମନ ଖୁସି, ଏ ପ୍ରଥମେ ଏ ପୁତ୍ର କରିଥିଲେ, ସୃଷ୍ଟି କରିଥିଲେ ବ୍ରହ୍ମା, ପ୍ରଥମେ ତାଙ୍କର 4 ପୁତ୍ରକୁ ସୃଷ୍ଟି କରିଥିଲେ, ସନକ, ସନାତନ, ସନାତନ, ସନତ କୁମାର, ସିଏ ଯେତେବେଳେ ସୃଷ୍ଟି କଲେ ନାହିଁ, ସେ ତାପରେ କ୍ରୋଧ ପ୍ରକାଶ କରିକି ତାଙ୍କର ଶିବଜୀ ଆହତ ହୋଇଥିଲେ, ଶିବଜୀ ତାଙ୍କର ଦ୍ୱିତୀୟ ପୁତ୍ର ବା ପଞ୍ଚମ ପୁତ୍ର, ତାପରେ ଶିବଜୀ ଯେତେବେଳେ ସୃଷ୍ଟି କଲେ, ସେ ଖାଲି ଭୂତ ପ୍ରେତ ସବୁ ସୃଷ୍ଟି କଲେ, ତେଣୁ ସିଏ ଏହି 10 ଜଣଙ୍କୁ ସୃଷ୍ଟି କରିଥିଲେ ପୁତ୍ର, ଏମାନେ ପ୍ରସିଦ୍ଧ ପୁତ୍ର, ଅତ୍ରି, ମରିଚି, ଆଙ୍ଗିରସ, କୁଲସ୍ଥ, କୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ ଏବଂ ନାରଦ। କାହାକୁ କିଭଳି ଭାବେ ସୃଷ୍ଟି କରିଥିଲେ, ତାଙ୍କ ପତ୍ନୀ ବିନା ପତ୍ନୀରେ ସବୁ ସୃଷ୍ଟି କରିଥିଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ବ୍ରହ୍ମା ଖୁସି ହେଇଯାଉଛନ୍ତି, ଭୃଗୁ ତାଙ୍କୁ ପ୍ରଣାମ କଲେ ନାହିଁ, ପ୍ରଣାମ କଲେ ନାହିଁ, ସେତେବେଳେ ତାଙ୍କ କ୍ରୋଧ ଜାହାଜ ହେଲା, କ୍ରୋଧ ଜାହାଜ ହେଲା, ତେଣୁ ଭୃଗୁ ଜାଣିପାରିଲେ ବ୍ରହ୍ମାଙ୍କର କ୍ରୋଧ ଜାହାଜ ହେଲା ବୋଲି, ପିତାଙ୍କର କ୍ରୋଧ ଜାହାଜ ହେଲା, ଆଖି ଲାଲ ପଡ଼ିଗଲା, ସେତୁ ଜାଣିପାରିଲେ। ତେଣୁ ଆଉ ସେ କ'ଣ କହି ପଳେଇଗଲେ, ସେ ତ ପରୀକ୍ଷା କରିବା ପାଇଁ, ପରୀକ୍ଷାରେ ଫେଲ୍ ହେଇଗଲେ ପିତା, ଆଉ କ'ଣ, ବ୍ରହ୍ମା ଫେଲ୍ ହେଇଗଲେ ପରୀକ୍ଷା, ମାଟ୍ରିକ ପରୀକ୍ଷା, ମାଟ୍ରିକ ଷ୍ଟାଣ୍ଡାର୍ଡ଼ରେ ପରୀକ୍ଷା କରିଥିଲେ, ଏଇଟା ହେଉଛି କ'ଣ, ମନରେ ପରୀକ୍ଷା ହେଇଥିଲା, ଏଇଟା ମନରେ ପରୀକ୍ଷା, ଏଇଟା ହେଉଛି ମାଟ୍ରିକ ପରୀକ୍ଷା ଭଳିଆ, ମାଟ୍ରିକ ପରୀକ୍ଷାରେ ଫେଲ୍ ହେଇଗଲେ ବ୍ରହ୍ମା, ତାପରେ ଗଲେ ଶିବଜୀଙ୍କ ପାଖରେ କୈଳାସ ପ୍ରଭୁ ପର୍ବତକୁ ଗଲେ, ବିଷ୍ଣୁ ଶିବଜୀ ରହିଛନ୍ତି ତେଣୁ, ବା ତାଙ୍କର ଯେଉଁ ମହେଶ ଧାମରେ ଅଛନ୍ତି, ଯେଉଁଠି ବି ହେଉ ବ୍ରହ୍ମଲୋକର ଉପରେ ହେଉଛି ଶିବଲୋକ, ବା କୈଳାସ ପର୍ବତକୁ ଆସିଥିବେ, ଯାହା ବି ହେଉ ଶିବଜୀଙ୍କ ପାଖକୁ ଯାଇଛୁ, ଶିବଜୀ ବିଭିନ୍ନ ସ୍ଥାନରେ ଅଛନ୍ତି। ହଁ, ପହଞ୍ଚିକିରି ଦେଖିଲେ ଶିବଜୀ ଦେଖୁଛନ୍ତି ମୋର ଭାଇ ଆସୁଛି, ତେଣୁ ସିଏ ମଧ୍ୟ ଆନନ୍ଦରେ ତାଙ୍କୁ ପାଛୋଟି ଆଣିବା ପାଇଁ ଯାଉଛନ୍ତି। କିନ୍ତୁ ବ୍ରହ୍ମା ତାଙ୍କୁ ଏଇଠି ଆଉ ଟିକେ ପରୀକ୍ଷା ଷ୍ଟାଣ୍ଡାର୍ଡ଼ ଅଧିକା କରିଦେଲେ, ଏଇଟା ଗ୍ରାଜୁଏସନ୍ ପରୀକ୍ଷା କରିଦେଲେ। ଗ୍ରାଜୁଏସନ୍ ପରୀକ୍ଷା କଲେ ମାନେ କ'ଣ, ଏଇଟା ବାକ୍ୟ ବ୍ୟବହାର କଲେ, ବହୁତ ବହୁତ କ'ଣ ରୁକ୍ଷ ବାକ୍ୟ ପ୍ରୟୋଗ କଲେ। ଏ ତମେ ବୋଲେ ଭାଣ୍ଡ ପସନ୍ଦ ପାଖଣ୍ଡି ଜଣେ, ତମେ ତମର କୌଣସି ଶିଷ୍ଟାଚାର ନାହିଁ, ତମର କୌଣସି ଶୌଚ ନାହିଁ, ଇତ୍ୟାଦି ନାହିଁ, ଏଭଳି ଭାବରେ ସାପ ଫାପ ସବୁ ରହିଛି ତମ ଶରୀରରେ, ତମେ ମୋତେ ଛୁଞ୍ଚ, ମୁଁ ଜଣେ ବ୍ରାହ୍ମଣ, ଶ୍ରେଷ୍ଠ ବ୍ରାହ୍ମଣ, ଏଭଳି ଭାବରେ ତାଙ୍କୁ ବହୁତ ଅପମାନିତ କଥା କହିଲେ। ଶିବଜୀ ଫେଲ୍ ହେଇଗଲେ। ପୁଣି ଶିବଜୀ ସାଙ୍ଗେ ସାଙ୍ଗେ ତାଙ୍କ ତ୍ରିଶୂଳ ରହିଛି, ତ୍ରିଶୂଳ ଧାଇଁଲେ ତାଙ୍କୁ ହତ୍ୟା କରିବା ପାଇଁ। ତେଣୁ ତାଙ୍କର ପତ୍ନୀ ସତୀ ବା ଯାହା ହଉ ତାଙ୍କର ପତ୍ନୀ ତାଙ୍କୁ ସତୀ କି ପାର୍ବତୀ ଯିଏ ବି ହଉ, ଏଇଭଳି ଭାବରେ ତାଙ୍କୁ ସବୁ ବହୁତ ପ୍ରକାର ଇଏ କରିକିରି ଅନୁରୋଧ କରିକି ସେ କ୍ଷାନ୍ତ ହେଲେ ସେଥିରୁ। କିନ୍ତୁ ପରୀକ୍ଷାରେ ଫେଲ୍ ହେଇଗଲେ, ସେ ଜାଣିନାହାନ୍ତି ସେ ପରୀକ୍ଷା ଦେଉଥିଲେ ବୋଲି। ତାପରେ ଗଲେ ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭୃଗୁ ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ସବୁଠାରୁ ଭୌତିକ ଜଗତରୁ ଉର୍ଦ୍ଧ୍ୱରେ ଚାଲିଗଲେ ସେ ବୈକୁଣ୍ଠ ଲୋକକୁ। ବୈକୁଣ୍ଠ ଲୋକରେ ଭଗବାନ ଯେଉଁ ଶୟନ କରିଛନ୍ତି, ଶୟନ କକ୍ଷକୁ ପଳେଇଗଲେ, ବେଡ୍ରୁମ୍କୁ ପଳେଇଗଲେ ସିଧାସଳଖ। ହଁ, ଶୟନଙ୍କ ଭଗବାନ କ'ଣ କରିଛନ୍ତି ନା, ଲକ୍ଷ୍ମୀଙ୍କର କୋଳରେ ଶୟନ କରିଛନ୍ତି। ଶୟନ ସେ ଉତ୍ସଙ୍ଗେ ପଦାବକ୍ଷସ, ଏଇଠି ଗୋଟେ ପରୀକ୍ଷା ଆଉ ଟିକେ କଡ଼ା ପରୀକ୍ଷା କଲେ, କ'ଣ କଲେ ନା ପୋଷ୍ଟ ଗ୍ରାଜୁଏସନ୍ ପରୀକ୍ଷା ହେଇଗଲା ତାଙ୍କୁ, ବିଷ୍ଣୁକୁ। ବିଷ୍ଣୁଙ୍କ ପାଇଁ ବିନା ନୋଟିସ୍ରେ ପରୀକ୍ଷା ହେଇଗଲା, କ'ଣ ନା ଶାରୀରିକ ପରୀକ୍ଷା। କ'ଣ ଗଲେ ନା ତାଙ୍କ ବକ୍ଷରେ ଯାଇକି ଗୋଟେ ପାଦ ପ୍ରହାର କଲେ, ପାଦ ପ୍ରହାର କଲେ ଶିବଚ ଚିହ୍ନ, ଏଇଟା କୁହନ୍ତୁ ଶିବଚ ଚିହ୍ନ ବୋଲି କୁହାଯାଏ। ଭଗବାନଙ୍କର ବକ୍ଷ ଦେଶରେ ଯାଇକି ଲକ୍ଷ୍ମୀଙ୍କ ପାଖରେ ଶୋଇଛି, କୋଳରେ ମଥା ରଖି ଶୋଇଛନ୍ତି ଭଗବାନ, ସେଇଠି ଯାଇକି ତାଙ୍କୁ ବକ୍ଷ ଦେଶରେ ଯାଇକି ପଦାଘାତ କଲେ। କିନ୍ତୁ ଭଗବାନ ବିଷ୍ଣୁ, ଇଏ ହେଉଛି କଥା, ବିଷ୍ଣୁ ତାଙ୍କର କ୍ରୋଧ ଆସିଲା ନାହିଁ, ବରଂ ସେ ଉଠିପାରିଲେ ଏବଂ ଲକ୍ଷ୍ମୀ ମଧ୍ୟ ଉଠିପାରିଲେ। ଉଠିପାରି ଦୁଇ ଜଣ ଯାକ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ଭୁଲ ହେଇଗଲା ଭୁଲ ହେଇଗଲା, ଯେମିତି ବ୍ରହ୍ମା ଭଗବାନ କ୍ଷମା ପ୍ରାର୍ଥନା କରୁଛନ୍ତି ସେଇଭଳି ଭାବରେ କ୍ଷମା ପ୍ରାର୍ଥନା କଲେ। ତେଣୁ ଏ ଘଟଣାଟି ରହିଛି, ସେଇଦିନଠୁ ଠିକ ଜଣାପଡ଼ିଲା ଯେ ବିଷ୍ଣୁଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ତେଣୁ ଆମେ ପ୍ରତିଦିନ ସକାଳେ ଏମିତିକି ସେଇଟା ଆଲୋଚନା କରୁଛୁ, କହୁଛେ ଦ୍ୱିତୀୟ ନମ୍ବର ଅପରାଧ, ବିଷ୍ଣୁଙ୍କ ସହିତ ବ୍ରହ୍ମା ଶିବ ଆଦି ଦେବତାମାନଙ୍କୁ ସମାନ କରିବା, ଏ ହେଉଛି ଦ୍ୱିତୀୟ ନମ୍ବର ଅପରାଧ, ସବୁଦିନେ କହୁଛେ। ତେଣୁ ଏଇ ଯେଉଁ ରହିଛନ୍ତି ଭଗବାନଙ୍କର କହିଲେ, ମୁଁ ଏଭଳି ଭାବରେ ଖୋଜି ବୁଲୁଛି, ଅଶ୍ୟାପି ଦେବ ପୁଷୋ ମଦନୁଗ୍ରହସ୍ୟ, ଭଗବାନଙ୍କ ଏଇ ଯେଉଁ ଶରୀର ଧାରଣ କରିଛନ୍ତି ମୋତେ ଅନୁଗ୍ରହ କରୁଛନ୍ତି ପ୍ରଭୁ, ସ୍ୱଚ୍ଛାମୟସ୍ୟ, ଭଗବାନଙ୍କ ଇଚ୍ଛାରେ ସେଇଟାକୁ ଧାରଣ କରିଛନ୍ତି। ନ ତୁ ଭୂତମୟସ୍ୟ କୋପି, ଭୂତ କହିଲେ ତ୍ରିଗୁଣର ନୁହଁ, ଭଗବାନଙ୍କ ଶରୀର ହେଉଛି ତ୍ରିଗୁଣର ଉର୍ଦ୍ଧ୍ୱରେ, ସଚ୍ଚିଦାନନ୍ଦମୟ ଶରୀର। ନ ଇସେ ମହି ତୋ ଅବସିତୁ ମନସାତ୍, ପ୍ରଭୁ ଆପଣଙ୍କର ଯେଉଁ ମହିମା ରହିଛି ଆମେ କ'ଣ ଜାଣିପାରିବୁ ପ୍ରଭୁ, ସାକ୍ଷାତ ତଭେବ କିମ୍ବା ସୁଖାନୁଭୂତେ, ଆପଣଙ୍କ ଯେଉଁ ସୁଖ ରହିଛି ସେ ସୁଖ କ'ଣ ଆମେ ଜାଣିପାରିବୁ ପ୍ରଭୁ। ତେଣୁ ମୋର ଭୁଲ ହେଇଗଲା, ମୋତେ କ୍ଷମା କରନ୍ତୁ, ଏଇଭଳି ଭାବରେ ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ତୃତୀୟ ଶ୍ଳୋକରେ କହୁଛନ୍ତି ଯେ ଜ୍ଞାନେ ପ୍ରୟାସ ମୋଦପାସ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ତାଂ ଭବଦୀୟ ବାର୍ତ୍ତାଂ ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭେ ଯେ ପ୍ରାୟଶୋ ଜିତୋ ଜିତୋ ପ୍ୟସି ତୈସ୍ତ୍ରୀଲୋକ୍ୟାଂ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଶ୍ଳୋକଟି ବହୁତ ସ୍ଥାନରେ ଏଇଟା ଚର୍ଚ୍ଚିତ ହେଇଛି, ଆଲୋଚନା ହେଇଛି ଶ୍ଳୋକଟି। ତେଣୁ ନନୁ ତରି ତମେବ ବିଦିତ୍ୱା ଅତିମୃତ୍ୟୁ ଏତି ଶ୍ରୁତି ଅଜ୍ଞାନାତ୍ ଲୋକ କଥଂ ସଂସାର ତରିହୁ ତତ୍ର। ଏ ଶ୍ଳୋକଟି କାହିଁ କହିଲେ, ଯଦି ବ୍ରହ୍ମା ତା ପୂର୍ବରୁ କହିଲେ ଆମର କିଛି ଜ୍ଞାନ ନାହିଁ, ତେଣୁ ଜଣେ କହିବ, ଯଦି ଭଗବାନ କହିବେ ଯାହାଙ୍କର ଜ୍ଞାନ ନାହିଁ, ଏ ଗୋଟେ ଉପନିଷଦରେ ଶ୍ଳୋକଟି ରହିଛି, ଶ୍ରୁତିରେ ଏ ଶ୍ଳୋକଟି ରହିଛି, ଭଗବାନଙ୍କୁ ଜାଣିଲେ ହିଁ, ଜ୍ଞାନ ପ୍ରାପ୍ତ ହେଲେ ହିଁ ଏ ମୃତ୍ୟୁସାଗର ପାର ହୋଇପାରିବେ। ତେଣୁ ଭଗବାନଙ୍କ ବିନା ଜ୍ଞାନରେ କେମିତି ସଂସାର ପାର ହେବ, ଏଇଟା ଭଗବାନ କିଛି କହୁନାହାନ୍ତି, କିନ୍ତୁ ବ୍ରହ୍ମା ମନରେ ସବୁ ଚିନ୍ତା କରୁଛନ୍ତି। ଚାରିମୁଖ ତାଙ୍କର ଚାରି ମସ୍ତକ ରହିଛି। ତେଣୁ ଏଇ ଶ୍ଳୋକଟିକୁ ଜ୍ଞାନୀ ପ୍ରୟାସ ମୁଦପାସ ନମନ୍ତ ଏବ, ଭଗବାନଙ୍କୁ ଆମେ ଜାଣିବା ପାଇଁ ଆମେ ନିଜ ଜ୍ଞାନ ମାଧ୍ୟମରେ ଜାଣିପାରିବା ନାହିଁ, ଏଇଟାକୁ ଜ୍ଞାନ ପ୍ରୟାସକୁ ତ୍ୟାଗ କରିବାକୁ ପଡ଼ିବ। ପ୍ରୟାସ କହିଲେ ଚେଷ୍ଟା, ଆମେ ଭଗବାନ ଜାଣିବା ପାଇଁ ବହୁତ ଚେଷ୍ଟା ଲୋକମାନେ ବହୁତ କରୁଛନ୍ତି, ଜ୍ଞାନ ଅଧ୍ୟୟନ ବେଦ ଅଧ୍ୟୟନ କରୁଛନ୍ତି, ଏସବୁ କରୁଛନ୍ତି, ସେମାନେ ସବୁ ଭଗବାନ ଜାଣିବା ପାଇଁ ସବୁ କରୁଛନ୍ତି, କିନ୍ତୁ ଭଗବାନଙ୍କୁ ଜାଣିବା ପାଇଁ ସେ ଉପାୟ ନୁହଁ, ସେଇଟାକୁ ତ୍ୟାଗ କରିବାକୁ ପଡ଼ିବ। ଜ୍ଞାନ ପ୍ରୟାସ ଉପଦପାସ୍ୟ, ତାହେଲେ କ'ଣ କରିବେ, ନମନ୍ତ ଏବ, କେବଳ ପ୍ରଣାମ କରିବେ, ନମନ୍ତ ନମ ନମ କରି ପ୍ରଣାମ କରିବେ, ନମନ୍ତ ଏବ ଜୀବନ୍ତି ସଂକରିତା। ଏ ଶ୍ଳୋକରେ ବହୁତ ଅର୍ଥ ରହିଛି। ତେଣୁ ଯେଉଁମାନେ ସନ୍ମୁଖରେତା, ସନ୍ମୁଖରେତା କହିଲେ ସତ୍, ସତ୍ କହିଲେ ଭଗବାନ ଭକ୍ତଙ୍କର ମୁଖରୁ, ସନ୍ମୁଖରେତା ରିତାଂ ଇରିତାଂ, ଇରିତାଂ କହିଲେ ସନ୍ମୁଖ ରିତାଂ କୀର୍ତ୍ତିତ, ଭଗବାନଙ୍କର କୀର୍ତ୍ତନ ଯେଉଁ କରୁଛନ୍ତି ଭଗବାନ ସାଧୁମାନେ, ତାଙ୍କର ଭକ୍ତମାନେ, ତାଙ୍କର ମୁଖରୁ ଏଇ ଯେଉଁ ଭଗବାନ ଭଗଦୀୟ ବାର୍ତ୍ତା, ଭଗବାନଙ୍କ ବାର୍ତ୍ତା, ଏଇ ବର୍ତ୍ତମାନ ଭଗବାନ ବାର୍ତ୍ତା ଚାଲିଛି, ଭଗବାନ କଥା ଚାଲିଛି, ଭଗବାନ ଆମର ସୌଭାଗ୍ୟ ଏଇଟା ଭଗବାନ କଥା ଶ୍ରବଣ କରୁଛେ, ଭଗଦୀୟ ବାର୍ତ୍ତା ଆପଣଙ୍କର କଥା, ଭଗଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା, ସିଏ ଯେଉଁ ସ୍ଥାନରେ ଥାଆନ୍ତୁ କିଛି ଅସୁବିଧା ନାହିଁ, ଯିଏ ଯେଉଁ ସ୍ଥାନରେ ଅଛନ୍ତି ଥାଆନ୍ତୁ, ଶ୍ରୁତିଗତାନ କେବଳ ଶ୍ରୁତି, ଶ୍ରୁତି କହିଲେ ଶ୍ରବଣ, କର୍ଣ୍ଣକୁ ଭଗବାନଙ୍କର ଶ୍ରବଣରେ ଲଗେଇବେ, ଶ୍ରୁତିଗତାନ କର୍ଣ୍ଣକୁ ଅନ୍ୟ କୁଆଡ଼େ ନ ଲଗେଇକିରି ଭଗବାନ କଥାରେ ଲଗେଇବେ, ଶ୍ରୁତିଗତାନ ତନୁ ବାଂ ମନୋଭୀର, ତନୁ କହିଲେ ଶରୀର, ବାଂ କହିଲେ ବାକ୍ୟ, ମନ କହିଲେ ମନ, କାୟ ମନ ବାକ୍ୟରେ ଭଗବାନ କଥା ଶୁଣିବା, ତନୁ ବାଂ ମନୋଭୀର ଯେ ପ୍ରାୟଶ, ଯେଉଁମାନେ ଏହିଭଳି ଭାବରେ ଜୀବନ ଧାରଣ କରନ୍ତି, ଜୀବନ୍ତି କହିଲେ ଜୀବନ ଧାରଣ କରନ୍ତି, ପ୍ରାୟ ସେମାନେ ଯଦିଓ ଭଗବାନ ହେଉଛନ୍ତି ଅଜିତ, ତାଙ୍କୁ କେହି ଜିତିପାରିବେ ନାହିଁ, କିନ୍ତୁ ସେମାନେ ତାଙ୍କୁ ଜିତିଯାଆନ୍ତି, ଜିତୋପ୍ୟସିତ ସ୍ତ୍ରୀଲୋକ୍ୟା, ତିନି ଲୋକରେ ଭଗବାନଙ୍କୁ କେହି ଜିତିପାରିବେ ନାହିଁ, ଭଗବାନଙ୍କ ଗୋଟିଏ ନାମ ହେଉଛି ଅଜିତ, କିନ୍ତୁ ଏଇ ଭଗବାନଙ୍କ କଥା ଶୁଣିବା ମାଧ୍ୟମରେ ଜଣେ ଭଗବାନଙ୍କୁ ଜିତିଯିବ, କେତେ ସହଜରେ ଶୁଣିବ, ଭଗବାନ ଜିତିବା ପାଇଁ କେତେ ପ୍ରକାର ସବୁ ରହିଛି, ଅସୁରମାନେ ସବୁ ତପସ୍ୟା କରୁଛନ୍ତି, ବିଷ୍ଣୁକୁ କେମିତି ଆମେ ପରାଜୟ କରିବୁ, ଏଇଭଳି ଭାବରେ ବହୁତ ଶକ୍ତି ଗ୍ରହଣ ପ୍ରାପ୍ତ ହେବୁ, ଏଇଭଳି ଭାବରେ ବହୁତ ହିରଣ୍ୟକଶିପୁ ଇତ୍ୟାଦି ରାବଣ ଇତ୍ୟାଦି ବହୁତ ତପସ୍ୟା କରୁଥିଲେ, କିନ୍ତୁ ଭଗବାନଙ୍କୁ ସେ ଜିତିପାରୁନଥିଲେ, ହାରିଯାଉଥିଲେ, ଭଗବାନଙ୍କର ମୃତ୍ୟୁବରଣ କରୁଥିଲେ, କିନ୍ତୁ ଯେଉଁମାନେ ବିଦ୍ୱାନ, ଯେଉଁମାନେ ପ୍ରକୃତରେ ବିଦ୍ୱାନ ବା ଯେଉଁମାନେ ପ୍ରକୃତରେ କ'ଣ ତାକୁ କହିବା, ଯେଉଁମାନେ କେବଳ ଭଗବାନ କଥା ଶ୍ରବଣ କରୁଛନ୍ତି, ଭାଗ୍ୟବାନ ଯିବ ଯେଉଁମାନେ ଖାଲି ଶ୍ରବଣ କରିକିରି ଭଗବାନଙ୍କୁ ଜିତିଯିବେ, ଭଗବାନ ଯଦିଓ ଅଜିତ କିନ୍ତୁ ସେ ତାଙ୍କୁ ଜିତିଯିବେ, ବହୁତ ସହଜରେ ଜିତିଯିବେ, କଥା ଶ୍ରବଣ କରିବା ପାଇଁ ମଧ୍ୟ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିବ ନାହିଁ, କଥା ଶୁଣିଯେ କେମିତି କ'ଣ ଶୁଣିବା କ'ଣ କରିବା ବଡ଼ କଷ୍ଟ ନା, କଥା ଶୁଣିବାରେ ମଧ୍ୟ ଆନନ୍ଦ, ଏବଂ ଏଇଭଳି ଭାବରେ ଭଗବାନ ମଧ୍ୟ ଜିତିଯିବେ। ଆନନ୍ଦରେ ଆନନ୍ଦରେ ଖେଳ ଭଗବାନ କଥା ଶୁଣିବା ଆନନ୍ଦାନୁଭୂତିବର୍ଦ୍ଧନମ୍, ଭଗବାନ କଥା ହେଉଛି ଆନନ୍ଦ ବଢ଼ି ବଢ଼ିକା ନେବ ଏବଂ ଏହିଭଳି ଭାବରେ ଭଗବାନ ସେ ଜିତିଯିବେ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ଅର୍ଥ ରହିଛି। ଆମେ ଗୋଟିଏ କଥା କହିଲେ ବହୁତ କଥା ରହିଛି, ଗୋଟିଏ ଶ୍ଳୋକରେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ସନାତନ ଗୋସ୍ୱାମୀ କହୁଛନ୍ତି ତନୁବାନ ମନବୀର ଅର୍ଥ ହେଉଛି, କାୟ ମନ ବାକ୍ୟ ଅର୍ଥ ହେଉଛି କ'ଣ, ତିନି ଭାବରେ ଏଇଟା ବ୍ୟାଖ୍ୟା କରିଛନ୍ତି, ବହୁତ ବ୍ୟାଖ୍ୟା ରହିଛି। ଏ ଛୋଟିଆ କଥା, ବ୍ରହ୍ମାଙ୍କର ସ୍ତୁତି ଛୋଟିଆ କଥା ନୁହଁ। ଭକ୍ତମାନଙ୍କ ସମ୍ପର୍କ କୁହାଯାଇଛି ଯେ କାୟ ମନ ବାକ୍ୟ ଦ୍ୱାରା ସେମାନେ ଶ୍ରୀକୃଷ୍ଣଙ୍କୁ ଜୟ କରିପାରନ୍ତି। ଏହି ଭାବରେ କୃଷ୍ଣ ଭାବନା ମୃତରେ ଶୁଦ୍ଧ ହେବା ଫଳରେ ସେମାନେ ସେମାନଙ୍କ ହାତ ଦ୍ୱାରା ତାଙ୍କର ପାଦପଦ ସ୍ପର୍ଶ କରିପାରନ୍ତି। ଭଗବାନଙ୍କୁ ଆମ ହାତ ଦ୍ୱାରା ଭଗବାନଙ୍କୁ ସେବା କରୁଛେ, ସକାଳୁ ଉଠିଲେ ଆମେ ଅର୍ଚ୍ଚନା କରୁଛେ, ଭଗବାନ ସ୍ପର୍ଶ କରୁଛେ। ଆଗମନ ପାଇଁ ସେମାନଙ୍କ ବାକ୍ୟ ମାଧ୍ୟମରେ ତାଙ୍କୁ ଡାକିପାରନ୍ତି, ପ୍ରଭୁ ଆସନ୍ତୁ, ବର୍ତ୍ତମାନ ସମୟ ହୋଇଗଲା ଖାଇବା ପାଇଁ ଆସନ୍ତୁ, ଖାଇବା ସମୟ ହୋଇଗଲା ଭୋଗ ଗ୍ରହଣ କରନ୍ତୁ। ଏଇଭଳି ଭାବରେ ମନ ବାକ୍ୟ ଦ୍ୱାରା ପ୍ରଭୁ ଆସନ୍ତୁ, ଖାଦ୍ୟ ଗ୍ରହଣ କରନ୍ତୁ, ଏସବୁ ମନ୍ତ୍ର ସବୁ ରହିଛି। ସେହିଭଳି ଭାବରେ ମନରେ ତାକୁ ଚିନ୍ତା କରିବା ମାଧ୍ୟମରେ ହୃଦୟରେ ତାଙ୍କର ପ୍ରତ୍ୟକ୍ଷ ସାକ୍ଷାତକାର କରିପାରନ୍ତି। ମନରେ ଚିନ୍ତା କଲେ ଭଗବାନ ମନରେ ଉଦୟ ହେଇଯିବେ ଭଗବାନ, ଯେମିତି ଅନେକ ଦୁନ୍ଦୁବୀ ବସୁଦେବ ଭଗବାନ ମନରେ ତାଙ୍କର ଆସିଗଲେ। ଭଗବାନଙ୍କୁ ସେ ଚିନ୍ତା କରୁଥିଲା ବେଳେ ମନରେ ଚିନ୍ତା କରନ୍ତି, ଆମେ ଚିନ୍ତା କରିବା ମନରେ, ଏହି ସମୟରେ ଭଗବାନ ଆବିର୍ଭାବ ହେଇଗଲେ ତାଙ୍କ ମନରେ। ଏଇଭଳି ଭାବରେ ଅନେକ ଭଗବାନ ଆସୁଛନ୍ତି, କିନ୍ତୁ ଅଭକ୍ତମାନ ପରିପ୍ରେକ୍ଷୀରେ ତନୁବାଙ୍ଗ ମନବୀ ଶବ୍ଦ ଗୁଡ଼ିକ ଅଜିତ ଅର୍ଥାତ୍ ଅଜେୟ କଥାଟିକୁ ଉଲ୍ଲେଖ କରୁଛି ଏବଂ ସୂଚିତ କରୁଛି ଯେ ଯେଉଁମାନେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରେମମୟୀ ସେବାରେ ନିଯୁକ୍ତ ନୁହନ୍ତି ସେମାନଙ୍କ ଶାରୀରିକ ବଳ, ବାକ୍ୟ ବଳ ଏବଂ ମନୋବଳ କୌଣସି ଦ୍ୱାରା ସେମାନେ ପରମତତ୍ତ୍ୱକୁ ଜୟ କରିପାରନ୍ତି ନାହିଁ। ସେମାନଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ବି ପରମତତ୍ତ୍ୱ ସେମାନଙ୍କ ନିକଟରେ ଅପ୍ରାପ୍ତ ହୋଇ ରହିଯାଆନ୍ତି। ଏହିଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ତାର ବ୍ୟାଖ୍ୟା କରିଛନ୍ତି। ଆମେ ସଂକ୍ଷେପରେ କହିଦେଲେ, ଗୋଟିଏ ବ୍ୟାଖ୍ୟା କରିଦେଲେ, ବହୁତ ଆଚାର୍ଯ୍ୟମାନେ ବହୁତ ପ୍ରକାର ବ୍ୟାଖ୍ୟା କରିଛନ୍ତି। ଭକ୍ତିବିନୋଦ ଠାକୁର କହୁଛନ୍ତି ଆଜି ଭକ୍ତିବିନୋଦ ଠାକୁରଙ୍କର ଆବିର୍ଭାବ ତିଥି, ଭକ୍ତିବିନୋଦ ଠାକୁରଙ୍କ ବିଷୟରେ ପ୍ରଭୁ କହିଲେ ସକାଳେ। ଭକ୍ତିବିନୋଦ ଠାକୁରଙ୍କ ଅନେକ କଥା ରହିଛି, କେତେ କଥା କହିବେ ଜଣେ, କେତେ କହିବ ଭଗବାନ ପ୍ରଭୁ ଭକ୍ତିବିନୋଦ ଠାକୁର ବିଷୟରେ। ଏଭଳି ଆମର ଏଇ ପରମ୍ପରାରେ ଆସୁଛନ୍ତି ଭକ୍ତିବିନୋଦ ଠାକୁର। ଭକ୍ତିବିନୋଦ ଠାକୁର ଯେଉଁ ରହିଛନ୍ତି, ସିଏ ସ୍ୱପ୍ନ ଦେଖିଥିଲେ ପାଶ୍ଚାତ୍ୟ ଜଗତର ଲୋକମାନେ ଏବଂ ପ୍ରାଚୀ ବା ଏଇ କ'ଣ ପୂର୍ବ ଜଗତର ଲୋକମାନେ ମିଶିକିରି ଭଗବାନ ଗୁଣଗାନ କରିବେ, ଜୟ ଜୟ ସଚିନନ୍ଦନ ଜୟ ଗୌର ହରି ବୋଲି କୀର୍ତ୍ତନ କରିବେ। ସେ ଯେଉଁ ଆଜି ପ୍ରଭୁ କହିଲେ ଦେଖୁଥିଲେ ଭଗବାନଙ୍କର ଯେଉଁ ମନ୍ଦିର ଦେଖୁଥିଲେ, ସିଏ ତା ପୂର୍ବରୁ କେହି ଜାଣିନଥିଲେ କେଉଁଠି ଗୌରାଙ୍ଗ ମହାପ୍ରଭୁଙ୍କ ଆବିର୍ଭାବ ତିଥି, କେହି ଜାଣି ଆବିର୍ଭାବ ସ୍ଥାନ କେହି ଜାଣିନଥିଲେ। ପ୍ରଭୁ ଯାଇକି ଦେଖିଲେ ଯେ ଗୋଦ୍ରୁମ ସ୍ଥାନରେ ତାଙ୍କର ରହିଛି, ତାଙ୍କର ରହିଛି ମନ୍ଦିର ରହିଛି ସେଠି ଗୋଦ୍ରୁମ କାନନ, ଗୋଦ୍ରୁମ କାନନରେ ସେଇଠି ଭକ୍ତିବିନୋଦ ଠାକୁର ରହିଥିଲା ବେଳେ ଦେଖୁଥିଲେ ଏଇ ଅପୂର୍ବ ଲାଇଟ୍ ଦେଖୁଥିଲେ, ଆଲୋକ ଦେଖୁଥିଲେ ମହାପ୍ରଭୁ ତାଙ୍କୁ। ସେଥିପାଇଁ କୁହାଯାଇଛି ଜଗନ୍ନାଥ ଦାସ ବାଜ ମହାରାଜ, ଗୌରାବିବାହ ଭୂମି ନିର୍ଦ୍ଦିଷ୍ଟା ସଦନ ପ୍ରିୟ ବୈଷ୍ଣବ ସାଧନ ଶ୍ରୀ ଜଗନ୍ନାଥ ଆଇତି ନମଃ, ବୈଷ୍ଣବ ସାରବମ ଶ୍ରୀ ଜଗନ୍ନାଥ ଦାସ ବାବାଜୀ ମହାରାଜ, ଯିଏକି ଚାଲିପାରୁନଥିଲେ କିନ୍ତୁ ସେଇଠି ଯେତେବେଳେ ପହଞ୍ଚିଲେ ସେଇଠି ସେ ବହୁତ ଉଚ୍ଚ ଲମ୍ଫ ପ୍ରଦାନ କଲେ। ଏଇଥିରୁ ଜଣାପଡ଼ିଲା ଇଏ ହେଉଛି ଗୌରାବିର୍ଭାବ ଭୂମି। ଏ ପର୍ଯ୍ୟନ୍ତ ମଧ୍ୟ ବର୍ତ୍ତମାନ ମଧ୍ୟ ସେ ଯେଉଁ ନଦୀ ସେପଟେ ଯେଉଁ ନଦିଆ ରହିଛି ସ୍ଥାନ ରହିଛି, ଯେଉଁ ଟାଉନ୍ ରହିଛି ସେଠି ମଧ୍ୟ ଗୋଟେ ସ୍ଥାନ ରହିଛି, ସେଠି କହୁଛି ଏଠି ଆବିର୍ଭାବ ହେଇଥିଲି ବୋଲି ଗୌରାଙ୍ଗ ମହାପ୍ରଭୁ। ଆପଣମାନଙ୍କର ଦେଖିବେ ସେଠି ମଧ୍ୟ କହୁଛନ୍ତି ଏଠି ସେଠି ନିମ୍ବ ଗଛ ଅଛି, ଏଇଭଳି ଭାବରେ ସେମାନେ କହୁଛନ୍ତି ଏଠି ଭଗବାନ ଜନ୍ମ ହେଇଥିଲେ। କିନ୍ତୁ ଯିଏ ଏ ଧାରାରେ ନ ଆସିବେ ସେ ଜାଣିପାରିବେ ନାହିଁ। ଭକ୍ତିବିନୋଦ ଠାକୁର ଏଇ ଯେଉଁ ବୈଷ୍ଣବ ଦାସ ବାବାଜୀ ମହାରାଜଙ୍କୁ ନେଇକରି, ଯେଉଁ ଜଗନ୍ନାଥ ଦାସ ବାବାଜୀ ମହାରାଜଙ୍କୁ ନେଇକରି ସେ ସ୍ଥାନକୁ ଚିହ୍ନଟ କଲେ, ଏଇଠି ମହାପ୍ରଭୁ ଆସିଥିଲେ ଭକ୍ତିବିନୋଦ ଠାକୁର। ଏଇଭଳି ଭାବରେ ଅନେକ କଥା ରହିଛି ଭକ୍ତିବିନୋଦ ଠାକୁରଙ୍କର। ତାଙ୍କର ପଢ଼ୁଥିଲି, ତାଙ୍କର ଦିନକୁ ସେ 2 ଘଣ୍ଟା 2.5 ଘଣ୍ଟା ମାତ୍ର ଶୟନ କରନ୍ତି। ତାଙ୍କର ରହିଛି ରୁଟିନ୍ ରହିଛି, କିଭଳି ଭାବରେ ସକାଳୁ ଉଠିକରି କ'ଣ ସବୁ କରିବେ, କେତେ ଲେଖା ଲେଖିଛନ୍ତି ସବୁ, କେତେ ଶାସ୍ତ୍ର ସବୁ ରଚନା କରିଛନ୍ତି, ଅନେକ ଶାସ୍ତ୍ର ରଚନା କରିଛନ୍ତି ଇଂରାଜୀରେ, ଇଂରାଜୀରେ ବଙ୍ଗଳା ଭାଷାରେ ରଚନା କରିଛନ୍ତି। ଆମର ଇସ୍କନ ଧାରାରେ ବହୁତ ସଙ୍ଗୀତ ଗାୟନ କରାଯାଉଛି, ଭକ୍ତିବିନୋଦ ଠାକୁରଙ୍କର ଭକ୍ତି ବିନୋଦ, ଯଶୋମତୀ ନନ୍ଦନ, ଭକ୍ତିବିନୋଦ ଠାକୁର ରଚନା କରିଛନ୍ତି, ବହୁତ ଶାସ୍ତ୍ର ରଚନା, ବହୁତ ସଙ୍ଗୀତ ରଚନା କରିଛନ୍ତି ବଙ୍ଗଳାରେ, ସବୁ ଶାସ୍ତ୍ରକୁ ବଙ୍ଗଳାରେ ବର୍ଣ୍ଣନା କରିଦେଇଛି ବହୁତ ସହଜ ଭାଷାରେ ଭକ୍ତିବିନୋଦ ଠାକୁର। ତେଣୁ ଭକ୍ତିବିନୋଦ ଠାକୁର କହିଛନ୍ତି, ଏଠି ଗୋଟେ କହିଛନ୍ତି, ହିୟରିଂ ଇଜ୍ ଦ ଇୟରିଂ, ହିୟରିଂଟା ଯେଉଁ କଥା ଶୁଣୁଛେ ଗୋଟେ କାନରେ ଯେଉଁ ଆମେ ରିଙ୍ଗ ଲଗାଉଛେ ଇୟର ରିଙ୍ଗ, ହିୟରିଂ ଇଜ୍ ଦ ଇୟର ରିଙ୍ଗ, କାନ କଣ୍ଠ ବୈକୁଣ୍ଠ କ'ଣ ବୈକୁଣ୍ଠ କଣ୍ଠ ବୈଷ୍ଣବ କଣ୍ଠହାର ଗୋଟେ ରଚନା କରିଛନ୍ତି, ସବୁ ଶାସ୍ତ୍ରର ତତ୍ତ୍ୱକୁ ସବୁ ପ୍ରକାଶ ବିଭିନ୍ନ ତତ୍ତ୍ୱକୁ ସବୁ ପ୍ରକାଶ କରିଛନ୍ତି ବୈଷ୍ଣବ, ଗୌଡ଼ିଏ କଣ୍ଠହାର, ଗୌଡ଼ିଏ କଣ୍ଠହାର, ଏ କଣ୍ଠହାର। ତେଣୁ ସେ କହୁଛନ୍ତି ହିୟରିଂ ଇଜ୍ ଦ ଇୟର ରିଙ୍ଗ, ଆମେ ଯେଉଁ ଶୁଣୁଛେ ସେ ହେଉଛି କାନର ରିଙ୍ଗ ଭଳିଆ, କାନରେ ଶୁଣୁଛେ ନା ଭଗବାନ କଥା, ଯେମିତି ଇୟର ରିଙ୍ଗଟା ଦେଲେ କର୍ଣ୍ଣଟା ବହୁତ ଶୋଭା ପାଏ, ସେଇଭଳି ଭାବରେ କର୍ଣ୍ଣର ପ୍ରକୃତ ଶୋଭା ହେଉଛି ଭଗବାନ କଥା ଶୁଣିବା। ହିୟରିଂ ଇଜ୍ ଦ ଇୟର ରିଙ୍ଗ, ଏ ଇୟର ରିଙ୍ଗ କାନରେ ଯେଉଁ ରିଙ୍ଗ ଲଗାଉଛେ, ହିୟରିଂ ଇଜ୍ ଦ ଇୟର ରିଙ୍ଗ, ଦ୍ୟାଟ୍ ୱାନ୍ ସୁଡ୍ ଅଲୱେଜ୍ ବି ୱେୟରିଂ, ଯାହାକୁ ସମସ୍ତେ ସବୁବେଳେ ପିନ୍ଧିବେ, ମାନେ ସବୁବେଳେ ଏ କର୍ଣ୍ଣ ଦ୍ୱାରା ଭଗବାନ କଥା ଶୁଣିବେ, ଭକ୍ତିବିନୋଦ ଠାକୁର କହିଛନ୍ତି। ଭଗବାନ କଥା ଶୁଣିବା ଉପରେ ବହୁତ ଆଗ୍ରହ, ବହୁତ ଦିଆଯାଇଛି, ଗୁରୁତ୍ୱ ଦିଆଯାଇଛି ଭଗବାନ କଥାରେ। ଯେତେବେଳେ ମହାପ୍ରଭୁ ଆସିଥିଲେ, ମହାପ୍ରଭୁ କ'ଣ 1486 ମସିହାରେ ଆବିର୍ଭାବ ହୋଇଥିଲେ, 1510-24 ବର୍ଷରେ ସେ ସନ୍ନ୍ୟାସ ଗ୍ରହଣ କଲେ, ସନ୍ନ୍ୟାସ ଗ୍ରହଣ କରିକି ଆସିଲେ ଓଡ଼ିଶାକୁ, ଓଡ଼ିଶାକୁ ଆସି ପୁରୀରେ ରହିଲେ 1510-1534 ବର୍ଷ କାଳ ରହିଲେ ପୁରୀରେ, ତା ଭିତରେ 6 ବର୍ଷ ଯାଇଛନ୍ତି ବିଭିନ୍ନ ସ୍ଥାନକୁ ସବୁ ଗମନାଗମନ କରିଛନ୍ତି, ଉତ୍ତର ଭାରତ ଦକ୍ଷିଣ ଭାରତ, ଆଉ 6 ବର୍ଷ ବିଭିନ୍ନ, କିନ୍ତୁ 12 ବର୍ଷ କନଷ୍ଟାଣ୍ଟଲି ରହିଥିଲେ, ସେ ସ୍ଥାନ ରହିଛି ଗମ୍ଭୀରା ମଠ, ସେ ସ୍ଥାନରେ ରହିଥିଲେ ଭଗବାନ, ଏ ପର୍ଯ୍ୟନ୍ତ ତାଙ୍କର କମଣ୍ଡଳୁ ଆଉ ସବୁ ରହିଛି, ତାଙ୍କର ଦଣ୍ଡ ଏସବୁ ରହିଛି, କେତେଟା ଜିନିଷ ରହିଛି ସେଥିରେ, ସେଠି ରହିଛି। ତେଣୁ ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ରାୟ ରାମାନନ୍ଦକୁ ପଚାରିଥିଲେ, ରାୟ ରାମାନନ୍ଦକୁ ପଚାରିଥିଲେ, ରାୟ ରାମାନନ୍ଦ ହେଉଛନ୍ତି କ'ଣ ବିଶାଖା ନା ଲଳିତା, କ'ଣ ବିଶାଖା ନା ଲଳିତା କ'ଣ ସିଏ, ଏବଂ ଅର୍ଜୁନ ମଧ୍ୟ, ସିଏ ଅର୍ଜୁନ ବିଶାଖା ଏବଂ ଅର୍ଜୁନ ମଧ୍ୟ, ଭଗବାନ ଯେମିତି ଭଗବତ ଗୀତାରେ ଜ୍ଞାନ ଦେଇଥିଲେ, ଭଗବାନ ଦେଇଥିଲେ ଅର୍ଜୁନଙ୍କୁ, ବର୍ତ୍ତମାନ ସେହି ଭଗବାନ ଚୈତନ୍ୟ ମହାପ୍ରଭୁ ଉପରେ ଯାଇକରି ଅର୍ଜୁନଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯାଉଛନ୍ତି, ପଚାରୁଛନ୍ତି ଜ୍ଞାନ କ'ଣ ମୋତେ କୁହ, ସାଧ୍ୟ ସାଧନ ମୋତେ କୁହ। ଏଇଭଳି ଭାବରେ ରାୟ ରାମାନନ୍ଦ ବହୁତ କଥା କହିଲେ, କିନ୍ତୁ ମହାପ୍ରଭୁ କହିଲେ ଏହ ବାହ୍ୟ, ଏଇଟା ବର୍ତ୍ତମାନ ଯୁଗରେ ସମ୍ଭବ ନୁହଁ। ତେଣୁ ଏଇ ଶ୍ଲୋକଟି ଯେତେବେଳେ କହିଥିଲେ, ସେତେବେଳେ ମହାପ୍ରଭୁ କହିଲେ ଏହ ଏଇଟା ହ, ଏ କଳିଯୁଗ ପାଇଁ ଏଇଟା ହେଉଛି ଭଗବାନ ଜାଣିବାର ଉପାୟ ହେଉଛି ଏହି ଶ୍ଲୋକଟି, ଭଗବାନ କଥା ଶୁଣିବା, ସାଧୁଙ୍କ ମୁଖରୁ ଭଗବାନ କଥା ଶୁଣିବା, ଶୁଣିଲେ ଆମେ ଭଗବାନଙ୍କୁ ଜାଣିଯିବା ବହୁତ ସହଜରେ। ତେଣୁ ଆମର ବହୁତ ସମୟ ପଳେଇଗଲା, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବ କି ଗୌର ପ୍ରମାନନ୍ଦ।